ॐ नमो भगवते वासुदेवाय। শ্রীমদ্ভগবদ্গীতা দ্বিতীয় অধ্যায়। গতকাল মানে 47 শ্লোকর শ্রবণ করুলে যে কিভাবে ভগবান শ্রীকৃষ্ণ অর্জুনঙ্কু কর্মর প্রতি আসক্তি ত্যাগ করা কুচার, কারণ কর্ম স্বয়ং কর্মর প্রতি আসক্তিটা বন্ধনর কারণ হয়ে যায়। বন্ধন কারণ অর্থ সে কর্মর যে ভাবনা গুড়ি মন ভিতরে পুঁ তা আগে শরীর মিলে, কিন্তু শরীর পুঁ কর্ম, কর্মর প্রতিক্রিয়া ভোগ পুড়ে শরীর। এই শরীর আর্ম তা পছর গোটে বড় জিনিস রয়েছে, হচ্ছে অবিদ্যা। যে অবিদ্যা যে রয়েছে, মু হচ্ছে ভগবান অংশ মহাত্মা, সে এইটা যদি ভুলে গলা তাকে তার দুইটা জিনিস ভুল হয়ে যাব, কামনা তার ভুল হয়ে যাব। আমি আত্মা মানে আমার কেবল গোটিয়ে কামনা রাখা দরকার, কেমতি পরমাত্মাঙ্কর কৃষ্ণঙ্কর সেবা করিব। আর শরীর যদি আমি ভাবিলে মানে শরীরের কামনা হল অনন্ত, যা সংসার স্ত্রী পুত্র কন্যা ধন এসব লাগিলা, সে বিষয় মানে তার প্রতিক্রিয়া আসবে, তাকে সমাধান করিব। সেপাই দুইটা জিনিস আমাকে প্রথমে গোটিয়ে জিনিস বহু স্থির চিত্রে বুঝবা পড়ব যে আমি কেস। সেটা যদি গোটিয়ে বিচার ভুল হয়ে গেল তাহলে সেটা অবিদ্যা হয়ে গেল। অবিদ্যা মানে শরীরকে আত্মজ্ঞান করা, শরীর সুখে মো সব কিছু ভালো হয়ে যাব, সুখ হয়ে যাব, শান্তিরে মু রহবি, এটা হচ্ছে অবিদ্যা। আর অবিদ্যা হচ্ছে দুঃখর কারণ, দুঃখর কারণ শরীর নুহে, শরীর তো অবিদ্যা যোগ মিলছে না, শরীর অবিদ্যা জাল বলে সেমি কুহাযাচ্ছে। অবিদ্যাটা শরীর সৃষ্টি হচ্ছে, এমনি যে গোটে আমার কেউ অবিদ্যা চালিয়ে আসলে আমার বুদ্ধি ভিতরে এটা পশি যাই, সেটা নুহে, আমার ইন্টেলিজেন্ট গোটা পশি যাই, এটা গোটে ঠিক জিনিস, এটা নুহে। আমার শরীর অবিদ্যা তৈরি হচ্ছে, শরীর অবিদ্যা জাল, কাহিনী শরীর অবিদ্যা জাল, আর শরীর কামনা তৈরি হচ্ছে। শরীরধারী কেবে কামনা মুক্ত হয়ে পারে না, বিশেষ করে মানব সে কেবে কামনা মুক্ত হয়ে পারে না, কেবল যদি ভগবত কামনা তার সে আত্মচেতনা রহিলা, আত্ম আত্মার মঙ্গল পাই কামনা কলা, বা কেমতি ভগবান সেবা করা কামনা কলা, সেইটা হি কেবল তার মুক্তর কারণ হয়ে পারে, নাহলে সে বন্ধন পড়ব। যেমনি গোটে আমি দেখুছে কোন ডোরি, ডোরিটা দেখুছে না কোন কুহতি যে নড়িয়া কতা দেখিব, যে রশি সব হয়ে থাকবে, কিংবা গোটে মোটা ডোরি দেখিব, তার গোটে ক্ষীয় রয়েছে, গোটে গোটে সুতা সব ক্ষীয় ভাড়া রয়েছে, সেটা গোটে ক্ষীয় যদি গোটে প্লাস্টিক রশি গোটে ক্ষীয় থাকবে, সে কত কষ্ট হতো ছিড়াই। এই জগতর যদি শরীর ধারণার আমার রয়েকি গোটিয়ে আসক্তি কিছু বি রয়েছে, ভাবস্থিতি আমি নপঞ্চি পারলে পুনে আগে শরীর মিলিযাব, আসক্তিটা গোটে শরীর দৌছে না, তেমন অবিদ্যা যোগ আসক্তি আসুচি, অবিদ্যা যোগ কামনা আসুচি, অবিদ্যা কাম, তারপরে কর্ম। অবিদ্যাটা কোন না, শরীরটাকে আত্মা বলে জ্ঞান করছে, কারণ কর্মটাকে যদি শুদ্ধ করে দিয়ে পার তাহলে শরীরকে সাহায্য হব, কর্মটা যদি ঠিক হয়ে পারা তাহলে শরীরর শরীর কোণ সাহায্য হব, শরীর এই যে শরীরটা আছে এটা আমি এই শরীর সুখ দুঃখ ভোগি নেলে ইয়াপরে, কারণ কর্ম কলে কোণ তিনটা কোণ কর্ম রহিলা, গোটে পাপ কর্ম, গোটে পুণ্য কর্ম, গোটে ভক্তি ভগবান পাই কর্ম, কর্ম তিন প্রকার রহিলা। কর্মটাকে শুদ্ধ করিয়ার আছে, তোমার ভগবান কর্ম যোগী কইছেন, অধিকার হিসাবে তুমি কর্ম কর, আর কর্মরে যুগযুক্ত হওয়ার চেষ্টা কর। কর্ম তো সমস্ত করছো, যে আমি কোন এটি বসি খাওছো না, কোণ লোক ধারণা মন্দির গেলে বসি কি বসি খাওছি মন্দিরে, তুমি কর্ম করছো, তোমার আমি বি কর্ম করছো, না আমার কর্মর উদ্দেশ্য হচ্ছে কেবল কৃষ্ণ কৃষ্ণ সুখ পাই, এটা কর্মর উদ্দেশ্য, তার ফল ফল আকাঙ্ক্ষা নাই, তাঙ্ক ইচ্ছা। নিষ্কাম কর্মটা ভক্তি যোগর প্রারম্ভ জিনিসটা, কর্মযোগরে যেত ভগবান কর্মযোগ আগে নিষ্কাম কৌছেন, কর্মটা কর নিষ্কাম ভাবে কর, যদি সকাম রহব তোমার কর্মবন্ধনরে পড়িযাব। সেদিন কে কর্ম নেবা অধিকারেস্তু মা ফলেষু কদাচন, কদাচন শব্দ লগাইলে কব কদাপি ফলর আশা রখনি, ফলর আশা রক্ষা লোক হি দুঃখী, সর্বদা দুঃখী সি, নিষ্কাম নির্গুণ স্থিতিকে নযাই পারলে পাপমুক্ত জীবন হয়ে পারবেনি, কামনামুক্ত জীবন হয়ে পারবেনি, সব গোটে যা কিন্তু গোটে থ্রেডস রয়ে যাও। এটি গোটে কোণ ଆମର ଭକ୍ତି ଯେ ଏଇଟା ସାଂସାରିକ ଧର୍ମ ଗୋଟେ କିଛି ନାହିଁ ନା, ସାଂସାରିକ ଯୋଉ ଯେମିତି ଲୋକ ବଞ୍ଚୁଛନ୍ତି ହିଂସା ବାଦ ଦ୍ୱେଷ, ଇଏ ତାକୁ ଏହା କହିଲା ସେ ତାକୁ କହିଲା, ଲାଇକିଂ ଡିସ୍ଲାଇକିଂ, ଏସବୁ ଅସଂସ୍କାର ଯଦି ରହିଲା ଆମର, ସେ ଯୋଉ ବାଟିଲେ ସେ ପୁଣି କାମନାକୁ ପଳେଇଯିବ। କର୍ମରେ ବି ରାଗଦ୍ୱେଷ ଅଛି, ରାଗଦ୍ୱେଷ ବିମୁକ୍ତ ହେଇକି କର୍ମ କର। ଭଗବାନ ଏଇ ଚକ୍ରପଦ ଟୀକାରେ କହିବେ, ପ୍ରଭୁପଦ ବି କହିଥିବେ, ଦେଖିବ କର୍ମ କଲାବେଳେ ଯେମିତି ଯୁଦ୍ଧ ହଉଥିଲେ, କିଏ ଅର୍ଜୁନ ଯୁଦ୍ଧ କରୁଥିଲେ, ସେ କର୍ତ୍ତବ୍ୟ ଦୃଷ୍ଟିରେ ଯୁଦ୍ଧ କରୁଥିଲେ। ତାଙ୍କର ଯେ ଗୋଟେ ପାର୍ଟିକୁଲାର ଯା କୌଣସି ପ୍ରତ୍ୟକ୍ଷ ଭାବରେ ତାଙ୍କର ହିଂସା ଥିଲା କାହା ପ୍ରତି, ଦୁର୍ଯ୍ୟୋଧନ ପ୍ରତି, ସେମିତି ନୁହେଁ, ଏଇଟା ମୋର କର୍ତ୍ତବ୍ୟ। ଯେମିତି ଦେବତା ଅସୁର ମାନଙ୍କ ଭିତରେ ଯୁଦ୍ଧ ହୁଏ, ବଳି ମହାରାଜଙ୍କୁ ମହାଜନ କୁହାଗଲା, କାରଣ କନ୍କ୍ଲୁଜନ ଗୁଡା ଶାସ୍ତ୍ର ସିଦ୍ଧାନ୍ତ ଗୁଡା ନ ଜାଣିଲେ, ଯେ ମୁଣ୍ଡର ବୁଦ୍ଧି ଗୁଡା ଥିବ ଗଧ ଭଳିଆ, ଭୋଜନ କଣ୍ଡା ହବ, ତୁମେ ସୁକ୍ଷ୍ମ ବୁଦ୍ଧି ନାହିଁ ନା। ଆରେ ବଳି ମହାରାଜ ହେଲେ ଆତ୍ମନିବେଦନ ଲାଷ୍ଟ ଜିନିଷର, ସେ ହେଉଛନ୍ତି ଆଚାର୍ଯ୍ୟ, ସେ ପୁଣି ଯୁଦ୍ଧ କେମିତି କରୁଛନ୍ତି, ଦେବତାମାନଙ୍କୁ କେମିତି ମାରୁଛନ୍ତି, ଯିଏ ବାମନ ଦେବ ସବୁକିଛି ଦେଇପାରିଲେ ସେ କାମଟା କେମିତି କରୁଛନ୍ତି, ପୁଣି ସ୍ୱର୍ଗକୁ ଜିତିବା ପାଇଁ କାହିଁ ଚେଷ୍ଟା କରୁଛନ୍ତି, ଯେ ଭକ୍ତ ତ ସ୍ୱର୍ଗ ଦରକାର ନାହିଁ। ତେଣୁ ସେ ଯୋଉ କର୍ମ କରୁଛନ୍ତି ନିଷ୍କାମ ଭାବରେ, ଏଇଟା ପାରମ୍ପରିକ ଆମର କର୍ମ, କର୍ତ୍ତବ୍ୟ କର୍ମ। ଦେବତା ଅସୁର ଆମର ସବୁବେଳେ ସ୍ୱର୍ଗରେ କିଏ ଅଧିକାର ପ୍ରାପ୍ତ ହବ, ଏଇଟା ଆମର ସବୁ ଗୋଟେ କମ୍ପିଟିସନ, ଏଇଟା ମୋର କରିବାକୁ ପଡିବ, ସେଥିରେ ମୋର ଆସକ୍ତି କିଛି ନାହିଁ। ଯଦି ଆସକ୍ତି ଥାଆନ୍ତା ତାଙ୍କୁ ଯେତେବେଳେ ବାହାର କରିଦିଆଗଲା ଇନ୍ଦ୍ରପଦରୁ, ସେ କଣ ଦୁଃଖ କଲେ କି? ସେ ତାକୁ କହିଲେ ସୁତ ଲୋକ ଚାଲ, ସୁତ ଲୋକ ଚାଲିଲେ, ଭଗବାନ ଇନ୍ଦ୍ରପଦ ନେଇଗଲା ପରେ ବି ସେ ଖୁସି ଥିଲେ। କର୍ମଟାକୁ ସଂସାର ବୁଦ୍ଧି ଗୁଡାକ ଏଠି ଲଗାଉନି, ସଂସାର ଯେମିତି ଚଳୁଛ ସେଟା ମଠରେ ଆସିକି ଚଳିବ, ଏମିତି ଖାଇଲା ଏମିତି ଚାଲିଲା ଏମିତି କହିଲା ଏମିତି ଏଇଟା ଏମିତି ହଉଛି, ଏଗୁଡ଼ା କିଛି ନାହିଁ, ଏଗୁଡ଼ା ସବୁ ସଂସାରିକ ଧର୍ମ, ମୁଣ୍ଡରେ କିଛି ବି ପଶିବନି, ଆଉ ହରିଭଜନ କିଛି ବି ହବନି, ଜି ରହିଯିବ। ସଂସାର ଯେଉଁଗୁଡା ଯେମିତି ରାଗ ଦ୍ୱେଷ, ଖାଇବା ପିଇବା, ହୋ ହାଲା, ଇଏ ଏହା କଲା ସିଏ ସେଇଆ କଲା, ସବୁବେଳେ ଗସିପିଂ, ଏହା ପଛରେ ଲାଗିବା ତା ପଛରେ ଲାଗିବା, ଏସବୁ ଏଠି ନିର୍ମଳ ଅନ୍ତକରଣ ଦରକାର, କାରଣ ତୁମେ ନିଷ୍କାମ ହେଇପାରିବନି। ସବୁବେଳେ ମନେ ରଖ ତୁମେ କ'ଣ କରୁଛ, ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ, ତୁମେ କେତେ ସେବା କରୁଛ, କ'ଣ କଲେକ୍ସନ୍ କରୁଛ, କେତେ ଡିଭୋଟି କ୍ରିଏଟ୍ କରୁଛ, କିନ୍ତୁ ଇମ୍ପୋର୍ଟାଣ୍ଟ ହେଉଛି ତୁମ ଚେତନାଟାକୁ ତୁମେ କେମିତି ତିଆରି କରୁଛ, ତୁମ ଚେତନାଟା କେମିତି ତୁମେ ରହୁଛ ପ୍ରସ୍ତୁତ, କାରଣ ତୁମ ଚେତନା ହିସାବରେ ତୁମ ଫଳ ମିଳିବ, ତୁମ ଚେତନାରେ କୃଷ୍ଣ ରହିବାର ଅଛି, ତୁମର କର୍ମର କିଛି ନାହିଁ, ତୁମେ କର୍ମ ବହୁତ କର୍ମ ତୁମେ କରୁଛ। ସେଥିପାଇଁ ବହୁତ ବହୁତ ଭକ୍ତମାନଙ୍କର ଏମିତି ପ୍ରଶ୍ନ ଆସେ, ସେ ଏତେ ଦିନ ସର୍ଭିସ୍ କରିଛି, ସର୍ଭିସ୍ ଆଟିଚ୍ୟୁଡ୍ ଭଲ, କେଉଁ ଚେତନାରେ କରୁଛି, ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ। ତ ଚେତନା କ'ଣ ରହିଥିଲା, ସେ ନାମ ଲାଭ ପୂଜା ପ୍ରତିଷ୍ଠା ପାଇଁ କରିଥିଲା, କି ଗୁରୁକୃଷ୍ଣଙ୍କ ପାଇଁ କରିଥିଲା, କି ତାର ନିଜର ବୀରତ୍ୱ ପାଇଁ ସେଇଟା କରିଥିଲା, ସେଟା କୃଷ୍ଣ ଜାଣନ୍ତି। କର୍ମଟା ସୂକ୍ଷ୍ମ ଜିନିଷ ନା, ତୁମେ କାହିଁକି କରୁଛ ଦ୍ୟାଟ୍ ଇଜ୍ ଇମ୍ପୋର୍ଟାଣ୍ଟ, କ'ଣ କରୁଛ ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ, ତୁମେ କାହିଁକି କରୁଛ ସେଟା କୃଷ୍ଣ ଜାଣ, ସେଟା ଭାବଟା, କ'ଣ କରୁଛ ସେଟା ଆଉଟର୍ ଜିନିଷଟା, ତୁମେ କ'ଣ ବାହାରେ କରୁଛ ସେଟା କିଏ ଲୋକ ଦେଖିବ ଆପ୍ରିସିଏସନ୍ କରିବେ, ତୁମେ କ'ଣ କରିବାରେ ତୁମେ ପ୍ରତାରଣା କରିଦେବ, କିନ୍ତୁ କାହିଁକି କରୁଛ ସେଟା ପ୍ରତାରଣା କରିପାରିବନି। କ'ଣ କରୁଛ ତୁମେ, ତୁମେ ଠକେଇ ଦେବାର ଗୋଟେ ଲୋକଙ୍କୁ, କାହିଁକି ଲୋକମାନେ ଦେଖିଦେବେ ହଁ ଇଏ ବଢିଆ କାମ କରୁଛି, କିନ୍ତୁ କ'ଣ କରୁଛ ସେଟା ସଂସାର ଲୋକ ଜାଣିପାରିବେନି, ତାକୁ ସେଥିରେ ତୁମେ ପ୍ରତାରଣା କରିପାରିବନି, କାହିଁକି ସରି କାହିଁକି କରୁଛ କୃଷ୍ଣ ଜାଣିଛନ୍ତି, ଇଏ କାହିଁକି ଲୋକଟି କର୍ମ କରୁଛି, କାହିଁକି ଏ ସାଧୁ ହେଲା, କାହିଁକି ସେବା କରୁଛି, କାହିଁକି ଜିନିଷ କରୁଛି, ସେ ପ୍ରତିକ୍ଷଣରେ ଆମ ହୃଦୟ ଭିତରେ ସେ ଅବସ୍ଥାନ କରୁଛନ୍ତି ନା, ସେ ଭାବଟାକୁ ଜାଣିଦିଅନ୍ତି। ତୁମେ ସଂସାରର କୌଣସି ବିଚାରଧାରା ଏଠି ଲାଗିବନି, ଆମେ ସଂସାରୀ ମାନବ ନୁହନ୍ତି, ସେ ଚେତନାରୁ ଆମେ ଭୁଲିବା ଦରକାର। ସେଥିପାଇଁ ଗୋତ୍ର ପରିବର୍ତ୍ତନ କରାହଉଛି, ତୁମର ଦୀକ୍ଷା ନେଲା ପରେ ଗୋତ୍ର ପରିବର୍ତ୍ତନ ହଉଛି, ଆଉ ଦୀକ୍ଷା ନେଇଗଲା ପରେ ତୁମେ ଅଚ୍ୟୁତ ଗୋତ୍ର ହେଇଗଲା, ତୁମ ସଂସାରର ତୁମ ଗୋତ୍ର ବି କଟିଲା, ଋଷିମୁନିମାନଙ୍କର ଗୋତ୍ର କଟିଗଲା, ଗୋତ୍ରଟା ଋଷିମୁନିମାନଙ୍କ ତୁ ଆସିଛି ନା, ଆଉ କାଶ୍ୟପ ଗୋତ୍ର, ଏ ଯୋଉ ସବୁ ଭରଦ୍ୱାଜ ଗୋତ୍ର, ଏ ଯୋଉ ଗୋତ୍ରୀୟ ସବୁମାନେ ଅଛନ୍ତି, ଋଷିମୁନିଙ୍କ ପାଖରୁ ସବୁ, ଋଷିମାନଙ୍କ ପାଖରୁ ସବୁ ଆସିଛି, ସେ ଋଷି ଯେମିତି ଭରଦ୍ୱାଜ ଗୋତ୍ର ମାନେ ଭରଦ୍ୱାଜଙ୍କ ପାଖରୁ ତାଙ୍କ ବଂଶ ପରମ୍ପରାରେ ତାଙ୍କ ବଂଶ ଯୋଡ଼ି ହେଇଛି, ସେମାନଙ୍କୁ କାଟି ଉଡ଼ି ଦିଆହଉଛି, ଆଉ ତୁମେ ଅଚ୍ୟୁତ ଗୋତ୍ର ହେଇଗଲା, ଆଉ ତୁମର ଧର୍ମ ସଂସାର ମାନ ଭଳି ରହିବା ଉଚିତ ନୁହେଁ, ବହୁତ ଯାହାକୁ ଇଂଲିଶରେ ବ୍ରଡ୍ ମାଇଣ୍ଡେଡ୍ କୁହନ୍ତି, ଉଦାର ବୁଦ୍ଧି ହବା ଦରକାର। ଜଗତର ଏଇ ଯୋଉ କ୍ଷଣିକ ବ୍ୟବସ୍ଥାରେ ଯେଉଁମାନଙ୍କର ମନ ମାନେ ଆକୃଷ୍ଟ ହେଇଛି, ସେମାନେ ଭକ୍ତି କରିପାରିବେନି, ଏଇଟା ନିରାଶର କଥା ନୁହେଁ, ଏଇଟା ଏଇଟା ସତ୍ୟ କଥା। ଜଗତର କ୍ଷଣିକ ଯେଉଁ ଜିନିଷ ଉପରେ ଯାହାର ମନଟା ସବୁବେଳେ ଏଇଟା ମୁଁ ସମ୍ମାନ କରିଦେବେ, ମୋର ଏଇଟା ହେଇଯିବ, ମୋର ସେଟା ହେଇଯିବ, ଏଇଟା ଜଗତର ଜିନିଷ, ଆମର ଜଗତର ଜିନିଷ କିଛି ଆମର ଗ୍ରହଣ କରିବାର ନାହିଁ, ଏ ଜଗତରୁ ବାହାରିବାର ଅଛି, ଜଗତର କୌଣସି ଜିନିଷକୁ ଆମେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନା, ମନଟାକୁ ସେଇଭଳି ପ୍ରସ୍ତୁତ କରିବାକୁ ପଡ଼ିବ, କିଏ କ'ଣ କହିଲା, କିଏ କ'ଣ କଲା, କିଏ ଆମକୁ ଆପ୍ରିସିଏସନ୍ ଦବ, କ'ଣ କରିବ, ନାଇଁ ଆମର କୃଷ୍ଣ, ଆମେ ଯାହା କରୁଛେ କୃଷ୍ଣଙ୍କ ପାଇଁ କରୁଛେ, ସାଂସାରିକ ବିଚାର ଏତେ ରହିଲେ ହବନି, କାରଣ କର୍ମଟା ଭୁଲ ହେଇଯିବ। ଆମେ ଯେଉଁ କୃଷ୍ଣ ଭକ୍ତିଟା କରୁଛେ ସେଟା ଭୁଲ ରାସ୍ତାକୁ ପଳେଇଯିବ। କେବଳ ଏ ଦୁଇଟା ଜିନିଷ ଯଦି ରହିଗଲା, ଫଳ ଆଶା ରହିଗଲା, ନିଷ୍କାମ ନ ହେଇପାରିଲେ ଆଉ ନିର୍ଗୁଣ ନ ହେଇପାରିଲେ, ନିଷ୍କାମ ନିର୍ଗୁଣ ନ ହେଇପାରିଲେ ସେଟା ହବ। କାରଣ ଆମକୁ ସବୁବେଳେ ସମ୍ମାନ ଦିଆହଉଛି, ଆପ୍ରିସିଏସନ୍ ଦିଆହଉଛି, ବହୁତ ଲୋକ ପ୍ରଶଂସା କରୁଛନ୍ତି, ଆମେ ସେଇ ହିସାବରେ ଆମେ କ'ଣ କରୁଛେ, ଗୋଟେ ଦମ୍ର ସେବା କରୁଛେ। ସେଟା ବନ୍ଦ ହେଇଗଲେ ଆଉ କରିପାରିବ। ତାହେଲେ ମନୋଭାବଟା କ'ଣ ଥିଲା, କୃଷ୍ଣ ରେକର୍ଡିଂ କରି ରଖିଦେଇଛନ୍ତି, ଇଏ କାହିଁ କରୁଥିଲା, ଅନ୍ୟମାନଙ୍କ ନିକଟରୁ ପ୍ରଶଂସା ପାଏଁ, ଏଥିପାଇଁ କରୁଥିଲା ସିଏ। ସେଟା ବର୍ତ୍ତମାନ ବନ୍ଦ ହେଇଗଲା, ସେ ଆଉ କରୁନି, କାହିଁ କରିବାର ତ କାରଣଟା କୃଷ୍ଣ ଜାଣିଦେଇଛନ୍ତି, ଆମେ ତ ଧରିପାରିବାନି। ଯଦି କର୍ମଟା ଆମର ଯେଉଁ ଭକ୍ତି ଆଚରଣ କରିବାଟା, ୟାକୁ ୟା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ଏଟା କେମିତି ହେବା ଦରକାର, ନିଷ୍କାମ ହେବା ଦରକାର, କେମିତି କର୍ମ କରିବା ଦରକାର, ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି। କାରଣ ନିଷ୍କାମ କର୍ମ ଯୋଗଟା ବହୁତ ଇମ୍ପୋର୍ଟାଣ୍ଟ। ଆମର ଯେଉଁ କୃଷ୍ଣ ଚେତନାରେ ଯେଉଁ ପ୍ରଭୁପାଦ ଯେଉଁ ବ୍ୟବସ୍ଥା କରିଛନ୍ତି, ଏଇଟା ସବୁ ନିଷ୍କାମ କର୍ମ ଯୋଗ ନା। କାରଣ ନିଷ୍କାମ କର୍ମ ଯୋଗ ହେଉଛି ଭକ୍ତିର ପ୍ରାରମ୍ଭ ଅବସ୍ଥାଟା, ନିର୍ଗୁଣ ଭକ୍ତି କି କରିପାରିବେନି, ଜଣେ ବଦ୍ଧ ଜୀବ ନିର୍ଗୁଣ ଭକ୍ତି କରିପାରିବେନି, କେବଳ ଶ୍ରବଣ କୀର୍ତ୍ତନ କରିବ। ଯେ ଶ୍ରବଣ କୀର୍ତ୍ତନ ତାର ଭୋଗ ଲାଳସା ରହିବନି, ଆଜି ଏଇଟା ଖାଇବା, କାଲି ସେଟା ଖାଇବା, ଏଠି ଆଜି ଏଠି ବୁଲିବାକୁ ଯିବା, ସେଠି ବୁଲିବାକୁ ଯିବା। ନିର୍ଗୁଣ ଭକ୍ତି କରିବା ଲୋକର ତାର ଅଲଗା କିଛି ଆଚରଣ ରହିବନି, ତାର କେବଳ ମତି ରହିବ ଶ୍ରବଣ କୀର୍ତ୍ତନ, ଶ୍ରବଣ କୀର୍ତ୍ତନ ସ୍ମରଣ, ତାପରେ ରହିବ ନିର୍ଗୁଣ ଭକ୍ତି। ଏ ଯେଉଁମାନେ ସବୁ କ୍ଷେତ୍ର ସନ୍ନ୍ୟାସ ନଉଥିଲେ, ଆମର ଧାମରେ ରହୁଥିଲେ, ଧାମବାସ କରୁଥିଲେ, ସେମାନେ ସବୁ ନିର୍ଗୁଣ ଭକ୍ତି କରୁଥିଲେ ନା। ଆଉ ନିର୍ଗୁଣ ସ୍ତର, ନିର୍ଗୁଣ ସ୍ତରରେ କେବଳ ଶ୍ରବଣ କୀର୍ତ୍ତନ, ମନ ଭିତରେ ବିଷୟ ଲାଳସା ନାହିଁ, କେବଳ କୃଷ୍ଣ ଚିନ୍ତନ। ଆଉ ଦେହଟା ଗୋଟେ ବ୍ୟବହାରିକ ଅବସ୍ଥାଟାକୁ, ବ୍ୟବହାରିକ ଚଳେଇବାକୁ ପଡ଼ିବ ନା, ଦେହଟା ରହିଲେ ତ ଭୋଜନ ହବ, ସେଥିପାଇଁ ସେ ଦେହ ରକ୍ଷା ପାଇଁ ସେମାନେ କରୁଥିଲେ। କଳିଯୁଗରେ ଏଇଟା ହେଇପାରିବେନି, କଳିଯୁଗରେ ଗୋଟିଏ ଜିନିଷ ସବୁ ମନେ ରଖିବାକୁ ପଡ଼ିବ, ଗୋଟିଏ ଜିନିଷକୁ ମନେ ରଖିବାକୁ ପଡ଼ିବ, କଳିଯୁଗରେ ଗୋଟେ ସ୍ୱାଭାବିକ ବୈରାଗ୍ୟ ବହୁତ କମ୍, କାରଣ ବିଷୟର ଏତେ ପ୍ରଭାବ ରହିଛି, ଗୋଟେ ସ୍ୱାଭାବିକ ବୈରାଗ୍ୟ ଗୋଟେ ଲୋକର ଆସିପାରିବ ନାହିଁ। ଏତେ ଯେମିତି ତୁମେ ଷ୍ଟୋରକୁ ପଳେଇଯିବ, ଗୋଟେ ମାର୍କେଟକୁ ତୁମେ ପଳେଇଯିବ, ତୁମେ କେତେଗୋଟେ ବୈରାଗ୍ୟ ଲୋକ ହେଇଥାଅ, ତୁମେ ତୁମେ ତୁମ ବୈରାଗ୍ୟ ଲେବୁଲରେ ଗୋଟେ ଭଲ ଜିନିଷ କିଣିକି ଆଣିବ, ଏମିତି ଜିନିଷ ରହିଛି, ତୁମେ ଭାବିବ ଏଇଟା ମୁଁ ନେବିନି, ଏଇଟା ନେଇଗଲେ ତ ହବ। ମାୟା ଏମିତି କରିଛି ନା, କଳିଯୁଗରେ କାହାକୁ ବାଟ ଛାଡ଼ିବନି ନା, ହାତ ଯେମିତି ବାହାର କରିକି ଲୋକ ବାଟ ଛାଡ଼ନ୍ତି, ମାୟାଦେବୀଙ୍କର କଳି ମହାରାଜଙ୍କର ଏମିତି ଗୋଟେ ପରୀକ୍ଷା ବର୍ତ୍ତମାନ, ସମସ୍ତଙ୍କୁ ସେ ବାଟ ବନ୍ଦ କରିବା ପାଇଁ ଚାହୁଁଛନ୍ତି। ଏମିତି ଏଇ ଯୋଉ ଆଜିକାଲି ହେଇଗଲା, ଯେ କ'ଣ ମହଲ ସବୁ ହେଇଗଲା, କ'ଣ ସପିଂ ମହଲ ସବୁ ବଡ଼ ବଡ଼ ମହଲ ହେଇଗଲାଣି, କ'ଣ ହେଇଗଲାଣି, ଗୋଟେ ଗରିବ ଲୋକଟେ ବସୁ ସେ ଲୋନ୍ କରିବି ନେଇଆସିବ, ସେ ଲାଇଟ୍ ଦେଇକି ତାକୁ ଏମିତି ସଜେଇ ଦେଇଛନ୍ତି କି ଆଗରୁ ସେଇଟା ସବୁ କିଛି ନଥିଲା। ଆଗରୁ ଭୁବନେଶ୍ୱରରେ ବଡ଼ ମାର୍କେଟ ମୁଁ ନିଜେ ଯାଉଥିଲି, ମୁଁ ତ ମାର୍କେଟ କେବେ ବି ଯାଏନି, ମୋର ସବୁଠୁ ଘୃଣା ଜିନିଷ ହେଲା ମାର୍କେଟକୁ ବୁଲିବା, ମୁଁ କେବେ ବି ଯାଏନି, କେବଳ ଦୁଇଟା କାମ ପାଇଁ ମୁଁ ଯାଏନି। ଦୋଳଘାଟ ପୂଜାରେ ଥିଲି, ଶାଢ଼ୀ କିଣିବା ପାଇଁ ଯିବୁ, ନାଇଟ୍ ଡ୍ରେସ୍ ହୁଏ, ବଳଦେବ ଆବରି ହବ, ଆଉ ନିତ୍ୟାନ୍ତର ଦୋଷ, ଆଉ ଜନ୍ମାଷ୍ଟମୀ ଗୌର ପୂର୍ଣ୍ଣିମାରେ ଏଇଟା ବୃନ୍ଦାବନ ଡ୍ରେସ୍, ସେତେବେଳେ ଆମେ ଯାଉ ସେ ଯେଉଁ କଳା ମନ୍ଦିର, କଳା ମନ୍ଦିର ସେ ଆମ ଲାଇଫ୍ ମେମ୍ବର, ଆମେ କହିଲେ ଇସ୍କନ୍ଦ ସେଠି ଡୋନେସନ୍ ସେଟା ଦିଏ, ସେଠି ଯାଉ, ଆଉ ଠାକୁରଙ୍କର ମୋତି ଫୋତି ମୁକୁଟ ଯେଉଁ ଏଇଡ଼ା ପାଇବା ପାଇଁ ସେ ଗୋଟେ କି ଦୋକାନଟା ଥିଲା ମୋର ମନେ ଅଛି, ଓଭରବ୍ରିଜ୍ ପାଖରେ ଓଭରବ୍ରିଜ୍ ପାଖରେ ଭିତରକୁ ଯାଇ ସେଠୁ କିଣେ, ମୁଁ କେବଳ ସେତିକି ମାର୍କେଟ୍ ଜାଣ, ମାର୍କେଟ୍ ମୋତେ ଘୃଣା ଲାଗେ, ଲୋକମାନଙ୍କର ଗୋଟେ ପାଗଳାମୀ ହେଉଛି, ମୋତେ ମାର୍କେଟ୍ ଭଳିଆ ଲାଗେ, କେତେ କଷ୍ଟ ହେଉଛନ୍ତି ତାଥିରେ ପଶିଯିବେ, ଖାଲି କିଣିବା କିଣିବା, ଖାଲି ଭୋଗ ଖାଲି ଦେଖିବ, ସେ ଖାଲି ଭୋଗୀ ଲୋକ ଯେମିତି ମହୁ ଦେଖିଲେ ଯେମିତି ହୁଅନ୍ତି, ଚିନି ପକେଇଦେଲେ ପିମ୍ପୁଡ଼ି ଯେମିତି ହୁଅନ୍ତି, ସେମିତି ସବୁ ହେଉଥିବେ ସେ, ଆଉ ସେଠି କିଛି ନାହିଁ, ମାନ ମର୍ଯ୍ୟାଦା କିଛି ନାହିଁ, ଗୋଟେ ମାନେ ଭଅଣ ଭଳିଆ ସେ ଭ୍ରମର ଭଳିଆ ସେ ହେଉଥିବେ ଭୋଗ ପାଇଁ, ମୁଁ ସେଇଠି ଦେଖିଛି। ସେ ତ ଗୋଟେ ଶାଢ଼ୀ ପଡ଼େଇ ଦୁଇଟା ଧରିକି ଲୋକ ଆସୁଥିଲା, ସେଠୁ ସବୁଠୁ ବଡ଼ ଦୋକାନ ଥିଲା, ଭାଇ ଭାଇ ଗୋଟେ ଥିଲା, ସେଇଟା ଗୋଟେ ଥିଲା, ବର୍ତ୍ତମାନ ଦେଖ ସବୁ ଭୁବନେଶ୍ୱର 50ଟା ଖଣ୍ଡ ମଲ୍ ଥିବ, ତେଣୁ ଗୋଟେ ଗରିବ ଲୋକଟା ବି ସେ କହିପାରିବନି ମୁଁ ବରେଇକି ହେଇକି ରହିଲି, ତା ଘର ନ ଖାଇବାକୁ ନଥିଲେ ବି ସେ ଦେଖୁନା, ଏଇ ଗରିବ ଲୋକଗୁଡ଼ାକ ଭୁଲ ଲାଗୁଛନ୍ତି, ତାଙ୍କ ହାତରେ ବଡ଼ ବଡ଼ ମୋବାଇଲ 10,000 ଧରିଦେଇଛନ୍ତି, ମୁଁ ପଚାରିଲି 10,000 ନାହିଁ 20,000 ଉପରେ, 15,000 20,000 ମୋବାଇଲ ବର୍ତ୍ତମାନ, ଗୋଟେ ଲୋକ ଚିନ୍ତା କରୁନି ତା ପାଇଁ କେତେ ପଇସା ଖର୍ଚ୍ଚ କରୁଛି, କାରଣ ଏତେ ମାୟାର ଏତେ ବଡ଼ ଆକର୍ଷଣ ସେ କରିଦେଇଛି, ଗୋଟେ ଲୋକ କେବଳ ଅଟକେଇକି ହାତ ଛାଡ଼ିବନି, ସେ ବାଟ ଛାଡ଼ିବନି, ହେଲେ ସ୍ୱାଭାବିକ ବୈରାଗ୍ୟ କାହାର ନାହିଁ, ତାର ତ ବୈରାଗ୍ୟଟା ତାହେଲେ ନାହିଁ, ସେ କର୍ମ କରିବା ପାଇଁ କ'ଣ କରିବ, କର୍ମରେ ଲାଳସାଟା ବଢ଼ିବ, ବୈରାଗ୍ୟଟା ତାର ନାହିଁ ନା, ତାକୁ ତୁମେ ତିଆରି କରିବ କି, ତାର ନାହିଁ, ତାର ତୁ ନିଷ୍କାମ କର୍ମ ଯୋଗ ସେଥିପାଇଁ ଆଡପ୍ଟ କରାଗଲା, ନିଷ୍କାମ କର୍ମ ଯୋଗ ସହିତ ନିଷ୍କାମ କର୍ମ ଯୋଗ ଶ୍ରବଣ କୀର୍ତ୍ତନଟା ରହିଲା, ଖାଲି ତୁମେ ଖଟିବ ନିଷ୍କାମ କୃଷ୍ଣ ପାଇଁ କରୁଛି, ତା କେତେ ଦିନ ପରେ କହିବା ମୋତେ କାଇଁ ମାନ ସମ୍ମାନ ମିଳିଲାନି, ମୁଁ କାଇଁ କରିବି, ମୋର ତାର ଅସୁବିଧା, ମୋତେ ଝାଡ଼ୁ ମାରିବା, ଗୋଟେ ଝାଡ଼ୁ ମାରିବାର ଡିଫରେନ୍ସ, ଗୋଟେ ପୂଜାର ଡିଫରେନ୍ସ, ରୋଷେଇ କରିବା ଡିଫରେନ୍ସ କିଛି ନାହିଁ, ଗୋଟେ ପ୍ରବଚକର କିଛି କିଛି ନାହିଁ, ପ୍ରବଚନ ଦେବା ଯାହା ଝାଡୁ ମାରିବା ସେୟା, ଆମ ଚେତନାକୁ ଶୁଦ୍ଧ କରିବା। ଇମ୍ପୋର୍ଟାଣ୍ଟ କୃଷ୍ଣ ଚେତନା, ଇମ୍ପୋର୍ଟାଣ୍ଟ ଇଜ୍ ନଟ୍ ପ୍ରିଚିଂ, ଇମ୍ପୋର୍ଟାଣ୍ଟ ଇଜ୍ ନଟ୍ କୁକିଂ, ଇମ୍ପୋର୍ଟାଣ୍ଟ ଇଜ୍ ନଟ୍, ଏଇଟା ସବୁ କରୁଛେ କୃଷ୍ଣ ଚେତନା ପାଇଁ। ତୁ ଯାହା ବି କର, ଅସୁବିଧା କ'ଣ ଅଛି? ଭଗବାନଙ୍କର ସେବା କର, ରୋଷେଇ କର, ପ୍ରିଚିଂ କର, ସେଇଟା ପାର୍ଟିକୁଲାର ଜିନିଷଟାକୁ ଇମ୍ପୋର୍ଟାଣ୍ଟ ବୋଲି ତୁମେ ଦେବନି। ସେ ପ୍ରିଚିଂ କରୁଛି ଗୋଟେ ଇମ୍ପୋର୍ଟାଣ୍ଟ ପର୍ସନ, ମୁଁ ଝାଡ଼ୁ ମାରୁଛି ଗୋଟେ ଇମ୍ପୋର୍ଟାଣ୍ଟ ପର୍ସନ ନୁହେଁ। ଏଇଟା ହଉଛି ଗୋଟେ ମାୟା, ଏଇଟା ମାୟାର ବୁଦ୍ଧି, ସେଇଟା ବଡ଼, ଏଇଟା ସାନ ନାହିଁ। ଚେତନା କ'ଣ ରହୁଛି? ତୁମେ ପ୍ରିଚିଂ କରିକି ତୁମ ଚେତନା କ'ଣ ରହୁଛି ଦେଖ। ଚେତନା ହଉଛି ଇମ୍ପୋର୍ଟାଣ୍ଟ, ଆମେ ସବୁ କରୁଛେ ଚେତନାରେ କୃଷ୍ଣ ରଖିବା ପାଇଁ, ସେଟା ଶୁଦ୍ଧିକରଣ କରିବା ପାଇଁ, ନହେଲେ ଆମେ ଅସୁବିଧାରେ ପଡ଼ିଯିବା। ଆମର ଶୁଦ୍ଧ ଭକ୍ତି ଦରକାର ନା, ଆମେ ଜଗତରୁ ବାହାରିବାର ଅଛି। ଏଇଟା ଗୋଟେ କେହି କୃଷ୍ଣ ଚେତନାଙ୍କ ଗୋଟେ ସୁନ୍ଦର ଜୀବନ ବୋଲି ଭାବିବା ଉଚିତ ନାହିଁ। ସୁନ୍ଦର ଜୀବନ ମାନେ ଖାଇପିଇକି ବଞ୍ଚିବାର ଜୀବନ ନୁହେଁ, ଭଲ ଖାଇବା ମିଳୁଛି ବାସ ଦିନଟା କାଟିଦେବା, ଗୋଟେ ଓଡ଼ିଆରେ ଅଛି ନା ଦିନ କାଟିଦେବା, ଦିନ କାଟିବା ଜୀବନ ଇଏ ନୁହେଁ। ଦିନ କାଟିଦେଲେ କ'ଣ କରମ ଫଳଟା ଚାଲିଯିବ କି? ଦିନଟା ସିନା ବର୍ତ୍ତମାନ ଚାଲିଯିବ, କିନ୍ତୁ କରମ ଫଳ ଯେଉଁଟା ଅଛି ସେଇଟା ଗୋଡ଼େଇ ଗୋଡ଼େଇ ଖାଇବ। ଶୁଦ୍ଧ ଭକ୍ତି ପ୍ରାପ୍ତ ନହେଲା ପର୍ଯ୍ୟନ୍ତ କାମନା ବି ଯିବନି, ସୁଖ ଭାବରେ କାମନା ରହିବ, ପ୍ରେମଟା ନ ପାଇଲେ କାମନାଟା ବି ରହିବ। କାମନାଟା କ'ଣ ଏବେ ଜଣାପଡ଼ୁଛି କି? ଆମେ ଭାବୁଛେ ଆମର କାମନା ନାହିଁ, କାମନା ନାହିଁ, ଉଠି ଆସିବ ନାହିଁ। ଯେତେବେଳେ ବୃଦ୍ଧ ସମୟ ଆସିବ, ଗୋଟେ ମନ ଭିତରେ ଯେତେବେଳେ ପ୍ରେମଟା ଆସିନି, ସେତେବେଳେ କୌଣସି ଜିନିଷ ଆତ୍ୟନ୍ତିକ ହେଇନି। ଆତ୍ୟନ୍ତିକ ଅର୍ଥ ଯେଉଁଟାକି ଟୋଟାଲ ଆଉ ଆରାଇଜ କିଛି କରିପାରିବନି, ସିଡ୍ସ କୌଣସି ବୀଜ ଆଉ ଉଠିବନି, ସଂସାରର କୌଣସି ବୀଜ, କାମନା କ୍ରୋଧ ଲୋଭ କୌଣସି ଜିନିଷ ଉଠିବନି ଭାବସ୍ତରକୁ ଗଲେ, ଏ ସରି ପ୍ରେମସ୍ତରକୁ ଗଲେ। ପ୍ରେମସ୍ତରରେ ଭାବସ୍ତରରେ ପୂର୍ଣ୍ଣା, ପ୍ରେମସ୍ତରରେ ଆତ୍ୟନ୍ତିକ, ଆଉ ଟୋଟାଲ ଆଉ କିଛି ନାହିଁ ସେ ଜଗତ। ଆଜି ପଢ଼ୁଥିଲି ପ୍ରଭୁପାଦଙ୍କର ସେ କେଉଁ ଇଂଲିଶ ଲେକ୍ଚର ଆଜି କୋର୍ସ ତିଆରି କରୁଥିଲି, ପଢ଼ୁଥିଲି ପ୍ରଭୁପାଦ ସେଠି କହୁଛନ୍ତି ଗୋଲୋକ ବୃନ୍ଦାବନ ବିଷୟରେ। ସେଠି ଲଭର ଆଉ ବିଲଭେଡ୍ ଦୁଇ ଜଣ ଭଲ ପାଉଛନ୍ତି, ଗୋଟେ ଜୀବ ଭଗବାନ କେମିତି ଭଲ ପାଉଛି, ସେଠି କେବଳ ଲଭ। ପ୍ରଭୁପାଦ କେତେ ସୁନ୍ଦର, ଏତେ ସରଳ ଭାଷାରେ ସେ ବୁଝାଉଛନ୍ତି ସେ ଜଗତ ଲୋକ, କିନ୍ତୁ ସେଠି କେବଳ ସମସ୍ତ ପ୍ରେମ ଅଛି, କେବଳ ପ୍ରେମ, ସେଠି ଆଉ କିଛି ପ୍ରେମ ଛଡ଼ା ଆଉ ଗୋଟେ କିଛି ଷ୍ଟାଣ୍ଡାର୍ଡ ନାହିଁ, କେବଳ ପ୍ରେମ। ସେଠି ସମସ୍ତେ କେବଳ କୃଷ୍ଣଙ୍କୁ ଭଲ ପାଆନ୍ତି, ସବୁ ଜୀବ କେବଳ କୃଷ୍ଣଙ୍କୁ ଭଲ ପାଆନ୍ତି, ସେଠି ଗୋଟେ ଆନନ୍ଦ। ଆମର ସେଇଟା ଦରକାର, ଭଲ ଖାଇପିଇକି ଏମିତି ଆଡ଼ଜଷ୍ଟମେଣ୍ଟ କରି କ'ଣ କରିବା, କର ଭଲଟା ଅଛି ନା, ଆଉ ପ୍ରେମଟା ପ୍ରାପ୍ତି ନହେଲା ମାନେ ସୁଖ ଭାବରେ କିଛି ରହିଯିବ। ଏବେ ଜଣାପଡ଼ୁନି, ନ ଜଣାପଡ଼ିବାର ଅର୍ଥ ନୁହେଁ ଯେ ଆମକୁ କିଛି ଗୋଟେ ମନ ଆମକୁ ଉଦ୍ବେଳିତ କରୁନି କାମନାରେ, ତାର ଅର୍ଥ ନୁହେଁ ଯେ ଆମେ କାମନାରୁ ମୁକ୍ତ ହେଇଗଲେ, ସେଟା ସୁପ୍ତ ଭାବରେ ରହିଛି, ସେଟା କେମିତି ଟର୍ନ କରିଯିବ। କାମନାଟା ଗୋଟେ ନାରୀ ଶକ୍ତି ବା ନାରୀର ପୁରୁଷା ଶକ୍ତି ନ ଆସିପାରେ, ଯିବା ଶକ୍ତି ହେଇଯିବ। ଭରତ ମହାରାଜ ଆସିଲା ହରିଣ ପ୍ରତି ଦୟା ଚାଲି ଆସିବ, କ'ଣ ହେଲା ତାଙ୍କର ଅବସ୍ଥା? ତେଣୁ କୃଷ୍ଣ ଭାବସ୍ଥିତିକୁ ଚାଲିଗଲେ ଆଉ ପତନ ହୁଏ ନା, କୃଷ୍ଣ ହିଁ କେବଳ ଚେତନାରେ ରୁହନ୍ତି, ସେ ସ୍ଥିତିକୁ ଆମର ଯିବାର ଅଛି। ସେଥିପାଇଁ କର୍ମଟାକୁ ଶୁଦ୍ଧିକରଣ କରିବାକୁ ପଡ଼ିବ ବହୁତ। ଆମେ ଯଦି ଭକ୍ତି କରୁଛେ, ଆମ ଚେତନାଟାକୁ ସବୁବେଳେ ଯୋଗାଇବାକୁ ପଡ଼ିବ। ମୋର ଆମେ କେତେ ଘଣ୍ଟେ ଦୁଇ ଘଣ୍ଟାରେ ଚେତନା ନୁହେଁ, ଗୋଟେ ଦିନର କଥା ନା ନୁହେଁ, 24 ଘଣ୍ଟାରେ ଚେତନା, 24 ଘଣ୍ଟା ଆମ କୃଷ୍ଣ ଚେତନ ରହିବ। 24 ଘଣ୍ଟା ଜଣେ କୃଷ୍ଣ ଚିନ୍ତା କରିବ, ଆମର 2 ଘଣ୍ଟା ଷୋଳମାଳା ଜପ ହେଲା ବେଳେ ତା ଭିତରେ କେତେ କୁଆଡେ କାହା କଥା ପଳାଉଛି। 24 ଘଣ୍ଟା କୃଷ୍ଣ କନସିୟସନେସ୍ ଗୋଲ ବୃନ୍ଦାବନ ଯିବାକୁ ପଡ଼େ। ଆମର ଏତେ ବଡ଼ ଗୋଟେ ଗମ୍ଭୀର ମାର୍ଗ, ତେଣୁ କର୍ମଟା ଏଇ କଥା କହୁଥିଲେ, ନିଷ୍କାମ କର୍ମ କେବଳ କଲେ ହବନି, ମୁଁ କୃଷ୍ଣ ପାଇଁ କରୁଛି କୃଷ୍ଣ ପାଇଁ କରୁଛି, ପୁଣି ସେଟା ଭିତରେ ରହିଯିବ। କେତେବେଳେ ଶ୍ରବଣ କୀର୍ତ୍ତନ ଯଦି ନ ହଉଥିବ, ଠିକ୍ସେ ଜପ ନ କରୁଥିବା, ହରିକଥା ନ ଶ୍ରବଣ କରୁନଥିବା, କାରଣ କର୍ମଟା ଭକ୍ତି କର୍ମ କଲେ ବି ଜଟିଳ, କେଉଁଠି ବାଧା ଆସିବ, କେଉଁଠି ବିବାଦ ଆସିବ, କେଉଁଠି ହିଂସା ଆସିବ, ଦ୍ୱେଷ ଆସିବ, ହେ ମୋର ସେ ଭକ୍ତ ସାର ପଡ଼ୁନି, ମୁଁ ତା ସେବା କରିପାରିବିନି, ଇଏ ମୁଁ ଏଇଟା କରିପାରିବିନି, ଏରାଗ ଦୋଷ ଆସିବନି। ରାଗ ଦୋଷ ଆସିଲେ ତୁମେ କଣ୍ଟା ପୁଣି ସେବା କଣ୍ଟା କରିବ, ତୁମେ ସେ ଦୋଷଟା ମୁଣ୍ଡ ଭିତରେ ରହିଲା, ବଡ ଜଟିଳ ନା ଏସବୁ ଜିନିଷ। ଏଇଟା ଗୋଟେ ମନେ ରଖିବାକୁ ପଡ଼ିବ, କୃଷ୍ଣ ଚେତନା ଗୋଟେ ଶୁଦ୍ଧିକରଣ ମାର୍ଗ, କାହାର ଶୁଦ୍ଧିକରଣ, ଚେତନାର ଶୁଦ୍ଧିକରଣ। ଚେତନାରେ ଗୋଟେ ମାୟା ବସିଯାଇଛି, ସଂସାର ରହିଯାଇଛି, ରାଗଦ୍ୱେଷ ରହିଯାଇଛି, ଆସକ୍ତି ରହିଯାଇଛି, ଏଇଟା ଶୁଦ୍ଧିକରଣ ମାର୍ଗ। ସବୁବେଳେ ଆମକୁ ଚିନ୍ତା କରିବାକୁ ପଡ଼ିବ, ମୋର କେମିତି ହୃଦୟରେ କୃଷ୍ଣ ରହିବେ, ଆମର କେହି ଦରକାର ନାହାନ୍ତି, ସବୁ ଅଛନ୍ତି। ଏହି ଗୁରୁଦେବ ତ ଏଇ କଥା ସିଧା କହୁଛନ୍ତି। ସେ ଯୋଉ ଜଣେ ବିଦେଶୀ ଭକ୍ତ ପ୍ରଶ୍ନ ପଚାରୁଛନ୍ତି, ଆଜ୍ଞା ମନ୍ଦିର କଥା, ସେ ଡିସାଇପୁଲ ତାଙ୍କୁ ପରମିଶନ ଦଉନାହାନ୍ତି ତା କତରୁ ଶିକ୍ଷା କରିବା ପାଇଁ, ଆଉ ଗୁରୁଦେବ ସେଠି କହୁଛନ୍ତି ଯେ ଗୁରୁ କାହିଁକି ଶିଷ୍ୟ ପ୍ରତି ଏତେ ଆଟାଚମେଣ୍ଟ କାହିଁକି ହବ, ମଠ ମନ୍ଦିର ପାଇଁ ଏତେ ଆଟାଚମେଣ୍ଟ ହବ, ଆମର ଆଟାଚମେଣ୍ଟ ମଠକୁ କାହିଁକି ଭଲ ପାଉଛେ, ମଠରେ କୃଷ୍ଣ ଅଛନ୍ତି, ଏଇଟା ମୁଁ କରିଛି, ଏଇଟା ମୁଁ ଏଇଠି ରହୁଛି, ଏମାନେ ମୋର ଶିଷ୍ୟ ନାହିଁ, ଆମର କୌଣସି ଆଟାଚମେଣ୍ଟ ନାହିଁ, ଆମର ଆଟାଚମେଣ୍ଟ କେବଳ ହୃଦୟରେ କେବଳ କୃଷ୍ଣ ରହିବାର ଅଛି, ମହାପ୍ରଭୁ ରହିବାର ଅଛନ୍ତି, ଆଉ କେହି ହୃଦୟ ଭିତରେ ରହିବେନି, ଯିଏ ରହିଗଲେ ସେ ପୁଣି ଗୋଟେ ବନ୍ଧନର କାରଣ ହେଇଗଲେ କେହି ଯେ ଆମେ ଆମର ଗୋଟେ ଆସକ୍ତି ପ୍ରିୟତା ଏସବୁ କିଛି ସମ୍ବନ୍ଧ ନାହିଁ, ପ୍ରିୟତା କେବଳ ସେବ୍ୟ ସେବକର ସମ୍ବନ୍ଧରେ ପ୍ରିୟତା, ଗୁରୁ ଶିଷ୍ୟକୁ ଭଲ ପାଏ ଏଇଥିପାଇଁ ଯେ ସେ ଶିଷ୍ୟ ସେବକ, ସେଟା କୃଷ୍ଣ ସମ୍ବନ୍ଧରେ, ଆଇରା କ'ଣ ଯେଉଁ ଏଇ ଯୋଉ ସଂସାରିକ ମା ମାନେ ତା ପୁଅ ମଦ ଖାଉ ବଦମାସ ହେବ ନା ମୋ ପୁଅ ପା, ଏଇଟା କ'ଣ ସେଇଭଳିଆ ନା କ'ଣ ତୁମେ ଶିଷ୍ୟ କରିଛ ମାନେ ତୁମ ଶିଷ୍ୟ ଗୁଡ଼ା ସବୁ ଭଲ, ତୁମେ ସେ ଶିଶୁକୁ ଭଲ ପାଇବ ନା କ'ଣ ନାଇଁ, କୃଷ୍ଣ ଏଇଟା ଆମର ସେବ୍ୟ ସେବକ ସମ୍ପର୍କ, ଅଲଗା କୌଣସି ସମ୍ପର୍କ ଆମେ ଯୋଡ଼ା ହବନି, ତା ଚେତନା ଆମର କାହିଁ ଗୋଟେ ରଖିବା, ଆମ ହୃଦୟ ଭିତରେ କେବଳ କୃଷ୍ଣ ରହିବେ, କାହିଁକି ଆମେ କ'ଣ ଚାହୁଁଛେ ନା ଚେତନାଟାକୁ କୃଷ୍ଣ କନସିୟସନେସ୍ ପ୍ରବୋଧ କରିଛନ୍ତି, କୃଷ୍ଣ ଚେତନା କରିକି ମୃତ୍ୟୁକାଳରେ ସେ କୃଷ୍ଣ ପାଖକୁ ଯିବାର ଅଛି, ଆମର ଜଗତ ରହିବାର ନାହିଁ, ସେଥିପାଇଁ କର୍ମର ଶୁଦ୍ଧିକରଣଟା ନିହାତି ଆବଶ୍ୟକ ରହିଛି, କର୍ମଟା କେମିତି କରିବ ଗୋଟେ ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, କହିଦେଲେ ପୂର୍ବ ଶ୍ଳୋକରେ କ'ଣ କହିଲେ, କର୍ମନ୍ୟ ଅଧିକାର ତୁ ମା ଫଳେ ସୁଖଦା ଆଚନ, ଫଳର ଆଶା ରଖିବନି, କେମିତି ପୁଣି କର୍ମ କରିବାକୁ ପଡିବ, ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ଯୋଗସ୍ତ କୁରୁ କର୍ମାଣି ସଙ୍ଗସ୍ତୁ ଧନଞ୍ଜୟ ସିଦ୍ଧ ସିଦ୍ଧ୍ୟା ସମଭୂତ ସମତ୍ୱମ ଯୋଗ ଉଚ୍ୟତେ, ଯୋଗଟା କ'ଣ ବୃଦ୍ଧ ଲୋକ କହୁଥିଲେ କର୍ମ, ମୁଁ କର୍ମ କରୁଛି ନା, ଆଉ କର୍ମ କରୁଛନ୍ତି ଘଟୁଛି, ଛୁଆ ପିଲା ସୁଧାର ପାଇଁ ମୁଁ କର୍ମ କରୁଛି ନା ଆଜ୍ଞା, ଆଉ ଏଇଟା କ'ଣ ଭଗବାନ କାମ ନୁହେଁ, ଭଗବାନ କେଉଁଠି ମନା କରୁଛନ୍ତି କର୍ମ କରିବା ପାଇଁ, ଭଗବାନ କେବେ କର୍ମ କରିବା ପାଇଁ କହିନାହାନ୍ତି, ଭଗବାନ କଣ କର୍ମ ଯୋଗ କରିଛନ୍ତି, କର୍ମ କଲେ କଣଟା, ତୁମେ କର୍ମ କରୁଛ ହେ ବଗ ସକାଳୁ ଉଠିକି ଭାଇ ମାଛ ଖାଇବାନି ଆସୁଛି, ତୁମେ କୋଉ ବଡ଼ ହେଇଗଲ, ତୁମ ପେଟ ପାଇଁ କରୁଛ ନା ଆଉ କ'ଣ, ଆଉ କାହା ପାଇଁ କରୁଛ, କାହା ପାଇଁ ତୁମେ କରୁଛ, ଆଜି ସକାଳେ ତୁମେ ଶୁଣିଦେଲେ ପ୍ରଭୁପାଦ ଇଣ୍ଡିଆରେ ଯେତେ ବଡ଼ ବଡ଼ ଲେଟର୍କୁ ସମସ୍ତେ ନନ୍ସେନ୍ସ କହୁଛନ୍ତି, ସବୁ ନନ୍ସେନ୍ସ, ଆଉ ପ୍ରଭୁପାଦ ଷ୍ଟ୍ରେଟଲି କହୁଛନ୍ତି, ଜଣେ କୃଷ୍ଣ କନସିୟସ୍ ଇଫ୍ ସମାନ ଇଜ୍ ନଟ୍ ଏ ଡିଭୋଟି ଅଫ୍ କୃଷ୍ଣ ଇଜ୍ ଏ ନନ୍ସେନ୍ସ ଫିନିଶ, ତାଙ୍କ ନନ୍ସେନ୍ସ ଛଡ଼ା ତଳକୁ ଷ୍ଟାଣ୍ଡାର୍ଡ କିଛି ନାହିଁ, ମୁଁ ଦେଖିଲି, ମୁଁ ଏତେ ଶୁଣିନଥିଲି, ମୁଁ ଭାବୁଥିଲି ପ୍ରଭୁପାଦ ଥରେ ଥର କହିଥିବେ, ପ୍ରତି ଲେକ୍ଚର 100 ଥର ଅଧିକା, ତାଙ୍କ ଦୃଷ୍ଟିରେ ଜଗତର କୌଣସି ମୂଲ୍ୟ ନାହିଁ, ସତ୍ୟ ଗୋଟେ ଶୁଦ୍ଧଭକ୍ତ ଦୃଷ୍ଟିରେ ଏ ଜଗତର କିଛି ଆବଶ୍ୟକତା ନାହିଁ, ମୂଲ୍ୟ ନାହିଁ, କାରଣ ଜୀବ ଗୋଟେ ଦଣ୍ଡ ପାଉଛ ନା, ଗୋଟେ ଜେଲ୍ଟା ଭଲ ଲାଗେ କି ଆମକୁ, ଗୋଟେ ଜେଲ୍ଟାକୁ ତୁମେ ଯାଉନା ଦେଖିବା କି ଭଲ ପାଇବ, ତ ତା ଭିତରେ ଯିବାକୁ ଡର ଲାଗିବ, ଗୋଟେ ଜେଲ୍ଖାନା ଭିତରକୁ ପଶିବାକୁ ଭଲ ଲାଗିବନି ନା, ଖୁସି ଲାଗୁଛି ଭାବିଲେ ଜେଲ୍କୁ ଯିବ, ହାଏ ଚୋରଟା ଆସିନି କ'ଣ ଯିବି ସେଠି, ଭଲ ଲାଗିବ କି, ଭଲ ଲାଗିବ ନାହିଁ, ଗଲା ମାନେ କିଏ କ'ଣ କହିବ କ'ଣ ନାହିଁ, ବଦମାସ ଗୁଡ଼ାକ ମୁଁ ଯାଇଛି 2 ଦିନ ଜେଲ୍ ପ୍ରୋଗ୍ରାମକୁ, ସେ ଶୁଣିବେନି, ଗାଲୁ ମାରିକି ବସିଥିବେ, କିଏ ତା ଗୋଡ଼ଉଥିବ, ସେ ଧୀରେ ଧୀରେ ଆସୁଥିବ, ପରିଶ୍ରମ ଯା ଯା ବସ ଯା, ସେପଟେ ସେଟା ଅନୁଥିବେ, ସେ ଲୁଙ୍ଗି ପିନ୍ଧିକି ବସିଥିବେ, କାରଣ ଚୋର ଗୁଡ଼ାକ ବା, ଆଉ ତୁମେ ଗଲ ତୁମକୁ ଏଇଟା ଓଲଟା ଲାଗିବ, ଆମ ଭଗବାନ ଶୁଦ୍ଧ ଭକ୍ତମାନଙ୍କୁ ଆମକୁ ସବୁ ଏମିତି ନା, ଆଉ ଏଇଟା ବଦମାସିଆ ଧନ୍ଦା ନା, ଏଇଟା ଯେତେ ଆମେ ସବୁ ସେ ବଦମାସିଆ ନା, କ'ଣ ହଜାର ଖାଲି ଡ୍ରେସ୍ ପନ୍ଧିକି ମୁହଁଟା ଚୁପ କରିଦେଲେ କ'ଣ ବସିଗଲେ ହେଇଯିବ, ଭିତରେ ମନ ସୈତାନ, ମନରେ କେତେ କାମନା ବାସନା, କେତେ ଧନ୍ଦା, ସିଏ ବାୟା କରିଦେବ ସଂସାରକୁ, ଏଇଟା ଜେଲ୍ଖାନା ବା, ଆଉ ଶୁଦ୍ଧ ଭକ୍ତଙ୍କୁ ତାଙ୍କୁ ଭଲ ଲାଗିବ, ସେଥିପାଇଁ ସେ ସବୁବେଳେ ନନ୍ସେନ୍ସ, ମୁଁ ଖାଲି ସେ ରୋଷେଇ କଲାବେଳେ ଚିନ୍ତା କରୁଛି, କାହିଁକି ନନ୍ସେନ୍ସ ପ୍ରପାତ କହୁଛନ୍ତି, ଆରେ ଇ ସତ କଥା ଜିନିଷଟା, ସେ ତ କହିଲେ ସାଇଣ୍ଟିଷ୍ଟ ମିନ୍ସ ନନ୍ସେନ୍ସ, ସବୁ କାଟି ଉଠାଉଛନ୍ତି, ଖାଲି ନନ୍ସେନ୍ସ କହୁଛନ୍ତି, କାହିଁକି ଏଇଟା କହୁଛନ୍ତି ନା, ରାଗିକି ନାହିଁ, ଭକ୍ତିର ମହିମାଟା ଜଗତର କେତେ ବଡ଼, କୃଷ୍ଣ କେତେ ବଡ଼, ତା ତୁଳନାରେ ଜଗତର ଯାହା କିଛି ହେଇଛି ଗୋଟେ ଜୀବର କିଛି ପାଇଁ, କୌଣସି କାମରେ ଲାଗିବନି, ଏତେ ବଡ଼ ଟେକ୍ନିକ୍, ଏତେ ବଡ଼ ଜିନିଷ, କିଛି ତାର କାମରେ ଲାଗିବନି, ସେଥିପାଇଁ ଏସବୁ ନନ୍ସେନ୍ସ, ଅଜ୍ଞାନ, ନନ୍ସେନ୍ସ ଅର୍ଥ ନୁହେଁ, ସେ ଗାଳି ଦେଉଛନ୍ତି, ଏଇଟା ଅଜ୍ଞାନତା, ଆଉ କିଛି ନୁହେଁ, ଜୀବନ କୌଣସି କାର୍ଯ୍ୟରେ ଲାଗିବନି, ଏତେ ବଡ଼ ବଡ଼ ରାସ୍ତା, ଏତେ ବଡ଼ ଗାଡି ଘୋଡ଼ା, କ'ଣ ତାର ମଙ୍ଗଳ ହେଇଗଲା, ଗୋଟେ କାର ଜଣେ ଚାଲିଗଲା ଅତି ଶୀଘ୍ର ଟାଇମ୍ ସେଭ୍ କଲା, ତାପରେ କ'ଣ କରିବ ସେ, ଶୁଦ୍ଧଭକ୍ତ ଦୃଷ୍ଟିରେ ଏଇଟା ଜେଲ୍ଖାନାଟା, ଏଠି ଏଠି ଯେତେ ପ୍ରକାର ଡେଭଲପମେଣ୍ଟ, କିଛି କାମରେ ଲାଗିବନି ଆତ୍ମାର, ସେଥିପାଇଁ କର୍ମ କରିବା ପାଇଁ କୁହାଯାଏନି, କର୍ମର ଫର୍ମୁଲାଟା ଏଠି ଦିଆଯାଉଛି, କେମିତି କର୍ମ କରିବ, କେମିତି ତୁମେ କର୍ମ କରିବ, ହେ ଅର୍ଜୁନ ଯୋଗରେ ସ୍ଥିର ହୁଅ, କର୍ତ୍ତବ୍ୟ କରିଯାଅ, ଲାଭ କ୍ଷତି ଜୟ ପରାଜୟ ଆଦି ସମସ୍ତ ପ୍ରକାର ଆସକ୍ତିକୁ ତ୍ୟାଗ କର, ଏ ପ୍ରକାର ମାନସିକ ସମତାକୁ ଯୋଗ କୁହାଯାଏ, ଗୋଟେ ମାନସିକ ସମତା, ଯେମିତି ରାଜାମାନେ ଆମେ ପୂର୍ବରୁ ଦେଖିବା ଟିକା ପଡ଼ି ସାରି ତାର ଭାବାର୍ଥ ପଡ଼ିବା, ରାଜାମାନେ ସବୁ ଆଗରୁ ରାଜ୍ୟ ଶାସନ କରୁଥିଲେ, ରାଣୀ ଥିଲେ, ଧନ ସମ୍ପତ୍ତି ଥିଲା, ଚକ୍ରବର୍ତ୍ତୀ ସମ୍ରାଟ ଥିଲେ, କେବେ ବି ଆସକ୍ତି ହଉନଥିଲେ, ଯୋଗସ୍ଥ ହେଇ କର୍ମ କରୁଥିଲେ। ପୂର୍ବ ଯେଉଁ ଭାଗବତ ପଢ଼ିଲେ ଏତେ ସୁନ୍ଦର ଲାଗେ ଯେ କେତେ ଗୋଟେ ଷ୍ଟାଣ୍ଡାର୍ଡ ଥିଲା, ଆମେ କଳିଯୁଗରେ ଏତେ ଅଧମ ଲୋକ, ସିନା ମହାପ୍ରଭୁ କହିଲେ ଏମାନଙ୍କ ଦ୍ୱାରା କିଛି ହବନି। ଏଇଟା ଗୋଟେ ବର୍ତ୍ତମାନ ଚାଲିଛି ବୋଲି ଆଲୋଚନା, ଆମେ ଆଲୋଚନାଟା ପ୍ରସଙ୍ଗଟା ଗୀତାଟାକୁ ବୁଝୁଛେ। ମହାପ୍ରଭୁ ଶେଷରେ ଗୋଟିଏ ଜିନିଷକୁ ଦେଇଦେଇଗଲେ, ଯଦି ଏମାନଙ୍କର କିଛି ଡେଭଲପମେଣ୍ଟ ସଂସ୍କାର ଆସିପାରିବ, କୌଣସି ସଂସ୍କାର ଯିବାର ଆସିପାରିବ, କେବଳ ସେ ଠିକଣା ନାମଟିଏ କରିପାରିବ। ସାଧୁ ସଙ୍ଘରେ ଯଦି ନାମ କୀର୍ତ୍ତନ କଲା, ସାଧୁ ସଙ୍ଘେ କ'ଣ କହିଲେ ସେ ପଦ, ସାଧୁ ସଙ୍ଘେ ନାମ ହରିନାମ ଏଇମାତ୍ର ଚାଏ ସଂସାର ଜିନିତାର କୋନ ବସ୍ତୁ ନାହିଁ। ସଂସାରକୁ ଯିବା ଜିଣିବା ପାଇଁ ଆଉ କିଛି ବସ୍ତୁ ନାହିଁ କଳିଯୁଗରେ। ସାଧୁ ସଙ୍ଘ ସାଧୁ ସଙ୍ଘ ହରିକଥା ଟିକେ ଶୁଣିବ, ସେବା ଟିକେ କରିବ, ଆଉ କୃଷ୍ଣ ନାମ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ରାମ, ଶୁଦ୍ଧିକରଣ କିଛି ହେଇପାରିବ, ଏଇଟା ରହିପାରିବ, ଆଉ ଆଉ କୌଣସି ଉପାୟ ନାହିଁ। ଯଦି କିଛି କିଛି ଜିନିଷ ଅଛି, କାରଣ ଏଇଥିରେ ହିଁ ସବୁ ମହାପ୍ରଭୁ ଦେଇ ଦେଇଯାଇଛି, ସେ ନାମକୁ ସବୁବେଳେ ଚିନ୍ତନ କଲେ, ସ୍ମରଣ କଲେ, ନାମରେ ସ୍ମରଣାର ନାମ ସଂକୀର୍ତ୍ତନ ଏଇ ମାତ୍ର ଜୀବ ଧର୍ମ କରିବେ ପାଳ, ଭକ୍ତିମ ଠାକୁର ଲେଖିଲେ ହରନାମ ଚିନ୍ତା ମୂଳେ ଯିବ, ଆଉ କିଛି କରିପାରିବେନି। ଏ ପ୍ରସଙ୍ଗ ଆସିଛି ବୋଲି ଆମେ ଏ ଯୁଗଯୁକ୍ତ କଥା କହୁଛେ, ଯିଏ ଅଫିସରେ କାମ କରୁଛି କ'ଣ ଯୁଗ ସମତ୍ଵ ହବ, ଏଠି କ'ଣ ସମତ୍ଵ ହବ, ସମତ୍ଵ ହେଇକି ତୁମେ କର୍ମ କର, କ'ଣଟା କର୍ମ କରିବ, ସେ ତ ଅଫିସର ଗାଇଡ଼ଲାଇନ୍ ଅଲଗା, ସେଣେ ତୁମର ସରକାରର ଗାଇଡ଼ଲାଇନ୍ ଅଲଗା, ପବ୍ଲିକର ଗାଇଡ଼ଲାଇନ୍ ଅଲଗା, ଇଏ ଗୋଟେ କଥା କହିବ, ସିଏ ଗୋଟେ କଥା କହିବ, ତୁମେ ସମ କ'ଣ ପାଗଳ ହେଇଯିବ ସବୁ। ତେଣୁ ଏଇ ନାମଟାକୁ ଆଚାର୍ଯ୍ୟମାନେ ଶେଷରେ ନିଷ୍ଠା ଦେଇ ଦେଇଗଲେ, ସବୁ ଶାସ୍ତ୍ର ସିଦ୍ଧାନ୍ତ କହିଲେ, ସିଦ୍ଧାନ୍ତ ନହେଲେ ପରମ୍ପରାର ପରମ୍ପରାଠୁ ଲୋକ ସେଣ୍ଟିମେଣ୍ଟ ବୋଲି ଭାବିବେ, ଜଣେ ପଚାରିବେ ଆପଣ ଖାଲି ନାମ କଥା କହୁନାହାନ୍ତି, ଏତେ କଥା କାହିଁକି କହୁଛନ୍ତି, କିନ୍ତୁ ନାମଟା ତୁମେ କରିପାରିବନି, କାହିଁକି ତୁମର ବିଭିନ୍ନ ସନ୍ଦେହ ରହିଛି। ଆମେ କିଭଳି ନାମଟାକୁ କନକ୍ଲୁଜନରେ ଦିଆଯାଏ, ସିଦ୍ଧାନ୍ତରେ ଦିଆଯାଏ, ଲାଷ୍ଟରେ କ'ଣ କୁହାଯିବ, ଶେଷ ଯେତେବେଳେ ସିଦ୍ଧାନ୍ତ ଟଣାଯିବ ନାମ କଥା କୁହା ହବ। ତା ପୂର୍ବରୁ ଜୀବର ବହୁତ ଆସକ୍ତି ରହିଛି, କାହିଁକି ନାମ କରିବି, ମୋର ତ ଏଇଟା ଦାୟିତ୍ୱ ରହିଛି, ଏଇଟା କର୍ମ ରହିଛି। ସାମ୍ପ୍ରଦାୟିକ ସିଦ୍ଧାନ୍ତ ଆଚାର୍ଯ୍ୟମାନଙ୍କର ଶିକ୍ଷାକୁ ପ୍ରତିଷ୍ଠା କରିବା ପାଇଁ ବିଭିନ୍ନ ଦିଗରୁ ଦର୍ଶନ ଗୁଡ଼ିକ ରଖାଯାଏ, କାରଣ ସମସ୍ତଙ୍କର ଭକ୍ତ ସମାଜ ହଉ, ଜ୍ଞାନୀ ସମାଜ ହଉ, କର୍ମ ସମାଜ କର୍ମୀ ସମାଜ ହଉ, ସମସ୍ତେ ଯଦି ଭକ୍ତିଟାକୁ ଦେଖିବେ, ତାହେଲେ ସେ ଦେଖିବେ ତାଙ୍କର ଦର୍ଶନଟା କ'ଣ ରହିଛି। ମହାମନ୍ତ୍ର ତୁମେ ଯଦି କହିବ, ଯେମିତି ଇସ୍କନକୁ ଲୋକମାନେ କ'ଣ ଜାଣନ୍ତି, ଆଗରୁ ଇସ୍କନକୁ ଲୋକମାନେ ଜାଣନ୍ତି ମାନେ ଖାଲି କୀର୍ତ୍ତନ କର, ଆଜି ବି ଲୋକମାନଙ୍କର ଯେଉଁ ଅଛି ସେ କୀର୍ତ୍ତନ କରିବା ପାଇଁ ଇସ୍କନକୁ ଡାକିବେ, ଏଇଟା ଭଲ ନାମଟେ ଶେଷ ଜିନିଷ, କିନ୍ତୁ ଆମକୁ ପ୍ରବଚନ ପାଇଁ ଡାକିବେନି, ପ୍ରବଚନ ପାଇଁ ସେ ଡାକିବେନି, ଲୋକମାନେ ଭାବନ୍ତି ଏମାନେ ଏମାନେ କେବଳ କୀର୍ତ୍ତନଟା ଜାଣନ୍ତି, ଏମାନେ ଦର୍ଶନ ଜାଣନ୍ତିନି, ପ୍ରକୃତରେ ଆମର କୀର୍ତ୍ତନ ପ୍ରାଧାନ୍ୟ। କିନ୍ତୁ ଏଇ ବର୍ତ୍ତମାନ ସିନା ଏଇ ପ୍ରଚାର ମିଡ଼ିଆ ସବୁ ଆସିଗଲା, ପ୍ରଚାର ଚାଲିଲା, ଆଗରୁ ଲୋକ ଇସ୍କନ ଜାଣନ୍ତି ଖାଲି କୀର୍ତ୍ତନ ଏମାନେ କରନ୍ତି, ବହି ବହି ଟିକେ ଆଣିକି ବିକନ୍ତି, ଆମ ଆମ ସମୟରେ ଥିଲେ ଏତିକି ଲୋକ ଜାଣିଛି, ସେ ଜାଣିନଥିଲେ ପ୍ରବଚନ ହୁଏ ବୋଲି, ପ୍ରବଚନ ସବୁ ବାହାର ଲୋକ କରୁଥିଲେ, ଏବେ ସିନା ସବୁ ମିଡ଼ିଆ ହେଇଗଲା, ଆମର ପିଲାମାନେ ପଢା ପିଲାମାନେ ଆସିଲେ, ଶାସ୍ତ୍ର ଶ୍ରଦ୍ଧା ହେଇଗଲେ, ସେ ପ୍ରବଚନ ଦେଲେ, ଆଗରୁ ସବୁ ନଥିଲେ, ଆଗରୁ ଜାଣନ୍ତି ବହି ବିକନ୍ତି ଏମାନେ କୀର୍ତ୍ତନ କରନ୍ତି, ଆଉ ଠାକୁର ପୂଜା କରି ଚଳନ୍ତି, ଆଉ ଲୋକଙ୍କର ଧାରଣା ଏହା। କିନ୍ତୁ ଏତେ ଗୁଡ଼େ ଯେ ସିଦ୍ଧାନ୍ତ ରହିଛି, ଏ ସମସ୍ତ ସିଦ୍ଧାନ୍ତ ଏଇଟା ଭାବପ୍ରବଣତା ନୁହେଁ, ନାମ କରିବା ପାଇଁ ଏ ସହାୟକ ହୁଅନ୍ତି, କାରଣ ଜୀବର ଜଣେ କହିବେ କାହିଁକି କର୍ମ କଥା ଚିନ୍ତା କରାହଉଛି, ମୁଁ ଯେଉଁ କର୍ମ କରିବି ନା, କର୍ମ ଆସକ୍ତି ଗୋଟେ ଅଛି, ସାଧୁ ସଙ୍ଗ କଲେ ତୁମେ କର୍ମ ଆସକ୍ତି ଛାଡ଼ିପାରିବନି, କର୍ମର ଜାଡ୍ୟ କର୍ମ ଜାଡ୍ୟମ ତାକୁ କୁହାଯାଏ, ସଂସାର ଭୟମ ଭଜନ ବିଘ୍ନଶ୍ଚ, ଏ ତିନିଟା ସାଧୁ ସଙ୍ଗରେ ଯିବ, ସାଧୁ ସଙ୍ଗ ନକଲେ ହବନି, କର୍ମ ପ୍ରତି ଜାଡ୍ୟ, ସେ କର୍ମର କଷ୍ଟ ପାଉଥିବ, ଘାଣ୍ଟି ଗୋଡ଼େଇ ହଉଥିବ, ସେଇଠି ଜନ୍ମ ସେଇଠି ମରଣ, ଏ ଯେ ମଳର ବିଷ୍ଠାଟା ମଳ ଭିତରେ ସରି ମଳ ଭିତରେ ଯେଉଁ କୃମିଟା ବିଷ୍ଠାରେ ଯେଉଁ କୃମିଟା, ତାହେଲେ ସେଇଠି ଜନ୍ମ ସେଇଠି ଖେଳାଖେଳି କରି ସେଠି ସଂସାର କରି ସେଠି ମରିବ, କର୍ମ ଜାଡ୍ୟ ହେଇଗଲେ କର୍ମର ସଂସାର ଆସକ୍ତି, ସେଇ କର୍ମ କରି 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 ସେଇ ଜଟିଳ ସେଇଥିରେ କାନ୍ଦୁଥିବ, କ'ଣ ସେଇଥିରେ କେତେ କଷ୍ଟ ପାଉଥିବ, ସେଇଥିରେ ତାର ଜୀବନ ସରିବ, ବାହାରି ପାରିବେନି କର୍ମବନ୍ଧନ, କର୍ମର ଆସକ୍ତିଟା ପ୍ରବଳ, ସାଧୁ ସଙ୍ଗ ସେଥିପାଇଁ କରାଯାଏ, ସବୁ କରାଯାଉଛି, କେମିତି ଭଗବାନଙ୍କର ସୃଷ୍ଟ ନାମ କୀର୍ତ୍ତନ ଆମେ କରିପାରିବ, ନିରପରାଧ ନାମ କରିବା, ନହେଲେ ଆସକ୍ତି ଗୋଟେ ରହିଯିବ, ଗୋଟିଏ ଆସକ୍ତି ରହିଗଲେ ପୁଣି ଘୁରିଯିବ ତୁମେ, ଭରତ ମହାରାଜଙ୍କର ଗୋଟିଏ ଜିନିଷ ରହିଗଲା, ଦେଖୁନା ଗୋଟେ ଜୀବ ପ୍ରତି ଦୟା ଆସିଗଲା, ସାଙ୍ଗେ ସାଙ୍ଗେ ପଡ଼ିଗଲା ଜି ବନ୍ଧନରେ, ଆମ କଥା କ'ଣ କହିବା, ଏତେ ଗୋଟେ ହାଇ ଲେଭେଲ ଷ୍ଟେଜରେ ସେ ପଡ଼ିଗଲେ, ସେତେ ଭଗବାନ ଟିକେ ଶିଖଉଛନ୍ତି କେମିତି କର୍ମ କରିବ, ବଳଦେବୀ ଦେହ ତାଙ୍କ ଟୀକା ଲେଖୁଛନ୍ତି, ପୂର୍ବୋକ୍ତ ଏଇ ଶ୍ଳୋକର ଅର୍ଥଟା କୁହାଯାଉଛି, ଭକ୍ତିମ ଠାକୁର ତାଙ୍କ ଭାଷ୍ୟରେ ଲେଖିଛନ୍ତି, ଚିତ୍ତ ମଳିନତା ଦୂର ନ ହେବା ପର୍ଯ୍ୟନ୍ତ ଜ୍ଞାନାଧିକାର ହୁଏ ନା, ଭକ୍ତି ଅଧିକାର କ'ଣ ହବ? ଜ୍ଞାନାଧିକାର ସ୍ତରକୁ ଆସିପାରିବେନି। ଗୋଟେ ଶାସ୍ତ୍ର କ'ଣ, ନାମ କ'ଣ, ଗୁରୁ କ'ଣ, ଜ୍ଞାନାଧିକାର ସ୍ତର ନାହିଁ, ସେ କର୍ମାଧିକାର ସ୍ତର। ଚିତ୍ର ଶୁଦ୍ଧ ନାହିଁ ଆଉ, ଯେତେ କହିଲେ କ'ଣ ହବ? ଏଇଟା ଏଇଟା ଖାଉନା, ଏମିତି ଜପ କରୁନା, ଏଇଟା ଏଇଟା ଉଠୁନା, ଯେତେ କହିଲେ ତାଙ୍କ ଗୋଟେ ଜ୍ଞାନ ବି ଆସିପାରୁନି। ଶାସ୍ତ୍ର ବିଷୟକ ଜ୍ଞାନ ବା ଏ ସଂସାରଟା ଅନିତ୍ୟ, ମୋତେ ଏଠୁ ଉଦ୍ଧାର ପାଇବାକୁ ପଡ଼ିବ, ଏତିକି ତାର ଅଧିକାର ଆସିପାରୁନି। ଏଟାକୁ ଚିତ୍ତମଳିନ ଆଉ, ଯେତେ କହିଲେ କ'ଣ ହବ? ଓଡ଼ିଆରେ ଗୋଟେ ଅଛି ବାବୁଲ, ଜାଣିଛ, ମୋତେ ଯେତେ ମାଠିବୁ ମାଠ, ମୁଁ ସେଇ ଦରପୋଡ଼ା କାଠ। ଦରପୋଡ଼ା କାଠ କ'ଣ ବୁଝୁଛ? ଅଧା ଜଳିଆ କାଠକୁ ତାକୁ ମାଠିବ, କ'ଣଟା ହବ? ସେ ଚିତ୍ତ ଅଶୁଦ୍ଧ, ତାକୁ ହଜାରେ କଥା କହୁଛି, ଏକାନରେ ପୁରେ ସେ କାନ ବାହାର କରି ପଳେଇବ। ଚିତ୍ତ ଅଶୁଦ୍ଧ ଲୋକ ଜ୍ଞାନ ଅଧିକାର ସ୍ତରକୁ ଯାଇପାରିବେନି, ତା କଥାରେ ଜ୍ଞାନ କିଛି ଟିକିବନି। ତା ତ କର୍ମର ଆସକ୍ତି ରହିଛି ଆଉ, ସବୁ ତାଙ୍କର ବୁଦ୍ଧି ବିଚାର ସବୁ କିଛି ନାହିଁ। ସେଥିପାଇଁ ସେ ଲେଖିଲେ, ଚିତ୍ତମଳିନତା ଦୂର ନେଲା ପର୍ଯ୍ୟନ୍ତ ଜ୍ଞାନାଧିକାର ହୁଏ ନାହିଁ, ଅତଏବ ଅଶୁଦ୍ଧ ବ୍ୟକ୍ତି ପକ୍ଷରେ କର୍ମାନୁଷ୍ଠାନ ବିଧେୟ। ଯାହାର ଅଶୁଦ୍ଧ ଚିତ୍ତ ତାକୁ କର୍ମାନୁଷ୍ଠାନ ଦିଆହେଇଛି, ବର୍ଣ୍ଣାଶ୍ରମ ସିଷ୍ଟମ ରଖା ହେଲା, ଯାଅ ଏଇ କର୍ମଟା କର। କିନ୍ତୁ ସାଧୁସଙ୍ଗ କରୁଥିବ, ବର୍ଣ୍ଣାଶ୍ରମ କେବଳ କୁହାଯାଏନି, ବ୍ରାହ୍ମଣ ବ୍ରାହ୍ମଣ କର୍ମ କରିବ, କ୍ଷତ୍ରିୟ କ୍ଷତ୍ରିୟ କର୍ମ କରିବ, ବୈଶ୍ୟ ବୈଶ୍ୟ କର୍ମ କରିବ, ଶୂଦ୍ର ଶୂଦ୍ର କର୍ମ କରିବ, ନାହିଁ। ଚାରିବର୍ଣ୍ଣାଶ୍ରମ ଯଦି ହରି ନାହିଁ ଭଜେ, ବର୍ଣ୍ଣାଶ୍ରମ ବ୍ରହ୍ମଚାରୀ ମାନଙ୍କ ଯୋଉ ବାହାନ ହବାଟା ବ୍ରହ୍ମଚାରୀ ନାହିଁ, ସମସ୍ତଙ୍କ ପାଇଁ ସନ୍ନ୍ୟାସୀ ପର୍ଯ୍ୟନ୍ତ ଲାଗି କହିଲେ ନା, ଚାରି ବର୍ଣ୍ଣାଶ୍ରମ ଯଦି ହରି ନାହିଁ ଭଜେ, ସ୍ୱ କର୍ମ କରିବା ସେ ନରକ ତେ ମଜେ, ନିଜ ନିଜ କର୍ମ କରିକି ନରକକୁ ଯିବେ ହରିଭୋଜନ ନ କଲେ। ସେଇଟା ନୁହେଁ ଯେ ସଂସାରଟା ଭୟ ଲାଗୁଛି, ମୁଁ ବାହା ବାହା ହେବିନି ବ୍ରହ୍ମଚାରୀ ହେଇଛି, ସଂସାର ଭାରି ଡର, ଝିଅଟା ସବୁ ଖରାପ ହେଇଗଲେ, କିଛି ତା ଦୂରୁ ତୁମର କ'ଣ ମିଳିବ? ହରିଭୋଜନ ନ କଲେ ବାପା ସେଇଟା ରହିବ, ସେଇ କାମନାଟା ରହିବ ହୃଦୟ ଭିତରେ, ସେଟା ବହୁ ଜନ୍ମରୁ ରହିଛି, ଏଇଟା କୁଆଡ଼େ ଚାଲିବ ନା କ'ଣ? ହୃଦୟ ଭିତରେ କୃଷ୍ଣ ରହିବାର ଅଛି, ଆଉ କେହି ରହିବାର ନାହିଁ, ସେଇଟାକୁ ଚିନ୍ତା କରିବାକୁ ପଡ଼ିବ। ଚିତ୍ତ ଅଶୁଦ୍ଧ ଥିଲେ କର୍ମାନୁଷ୍ଠାନ ବିଧେୟ, ସେ କର୍ମ କିପରି ଆଚରଣ କରିବାକୁ ହେବ ତାହା ଏ ଶ୍ଳୋକରେ ବୁଝାଉଛନ୍ତି, କର୍ମଟା କେମିତି କରିବେ। କାରଣ ଚିତ୍ତ ଅଶୁଦ୍ଧ ଥିଲେ ସେ ଜ୍ଞାନାଧିକାର ସ୍ତରକୁ ଯାଇପାରିବନି, ଦେଖୁଥିବ, ଜାଣୁଥିବ, ବୁଝୁଥିବ, ପଶିବ ତା ଭିତରୁ, ସେଇ କର୍ମ ଭିତରେ ରହିବ ଘାଣ୍ଟିଗୋଳ ହେଇକି। ଏମିତି ନୁହେଁ ଯେ ଜଣେ ପ୍ରଶ୍ନ କରିବା, ସଂସାର ଚାଲିବ କେମିତି? ଆରେ ଆଗରୁ ବାବା ଚଳଉଥିଲେ କେମିତି? ଆଗରୁ ଲୋକ ଚାଷ କରୁଥିଲେ, ଆଜି ଏଇଟା ସବୁ ଉଗ୍ର କର୍ମ ନା, ଏ ଉଗ୍ର କର୍ମର କିଛି ଫର୍ମୁଲା ଆମେ ଦେଇପାରିବୁନୁ। ତୁମେ କହିଲେ ଆମକୁ କ'ଣ, ଆମ ସାଙ୍ଗେ ଯୁକ୍ତି କଲେ କ'ଣ ହବ? ଆମେ ଯୁକ୍ତି କଲେ ବି ଆମେ କିଛି ପାରିବୁନୁ, ଏହା ସମାଧାନ କିଛି ନାହିଁ। ତୁମେ ଯେତେ କହିଲେ କ'ଣ, ଭକ୍ତି ସହିତ କିଛି କମ୍ପ୍ରମାଇଜ୍ କରିହବ? ଫିଲୋସଫି ସହିତ କିଛି କମ୍ପ୍ରମାଇଜ୍ କରିହବ କି? ଶ୍ରଦ୍ଧା କତିରୁ ପ୍ରେମ ପର୍ଯ୍ୟନ୍ତ ସ୍ତର ଅଛି, କ'ଣ ତୁମର ଉଗ୍ର କର୍ମ କରିଦେଲେ ତୁମେ ସିଟ୍ରେ ରହିଲେ କ'ଣ ତୁମ ପାଇଁ ଆଉ ଗୋଟେ କିଛି ଫର୍ମୁଲା ଆଉ ଗୋଟେ ଆମେ ତିଆରି କରି ଦେଇଦେବୁ କି? ନା ଆଚାର୍ଯ୍ୟ କିଏ ତିଆରି କରିଛନ୍ତି? ତୁମକୁ ସେଇ ଶ୍ରଦ୍ଧାରୁ ପ୍ରେମ ସ୍ତର ପାଇଁ ଯିବାକୁ ପଡ଼ିବ, କୃଷ୍ଣ ପାଇବାକୁ ହେଲେ। ତୁମେ କେଉଁଠୁ ରହୁଛରୁ ହେଲା, ଏଇଠି ଅପ୍ ଟୁ ୟୁ, ଆମେ କେମିତି କ'ଣ କହିପାରିବୁ? ସେ ତ ଆମେ କହିପାରିବୁନି କିଛି, ତା ସହିତ କମ୍ପ୍ରମାଇଜ୍ କିଛି କରିହବନି। ଆଗରୁ ଲୋକ କେମିତି ସଂସାର ଲୋକ, ସେମାନେ ସଂସାରର ଭିତରେ ରହୁଥିଲେ, ଚାଷ କାମ କରୁଥିଲେ, ଗୋମାତା ରଖୁଥିଲେ, ପନିପରିବା ଚାଷ କରୁଥିଲେ, ଉଗ୍ର କର୍ମ କରୁନଥିଲେ ନା? ତୁମେ ଉଗ୍ର କର୍ମ କଲ, ଉଗ୍ର କର୍ମ କଲେ ତୁମେ ତୁମକୁ ଆଉ କ'ଣ କୁହାଯିବ? ଉଗ୍ର କର୍ମ କଲେ ଏତିକି କୁହାଯିବ, ସଂସାର ଆବଶ୍ୟକତା ପୂରଣ କରି ଶୀଘ୍ର ଛାଡ଼, ସେ ଉଗ୍ର କର୍ମକୁ ଛାଡ଼। ଉଗ୍ର କର୍ମ କରିଥିଲା ପର୍ଯ୍ୟନ୍ତ ତୁମେ କେବେ ହେଲେ ଶାନ୍ତିରେ ତୁମେ ଭୋଜନ କରିବି ପାରିବ ନା? ଏଇଟା ତ ଉଗ୍ର କର୍ମଟା, ପାଗଳ କରିଦେବ ତୁମକୁ, ଦିନ ରାତି 24 ଘଣ୍ଟା ତୁମ ମୁଣ୍ଡ ସିଟ୍ ରହିଲା, ଆଉ ଏନର୍ଜି କ'ଣଟା ଅଛି? ଆଗରୁ ସେଟା ନଥିଲା, ଆଗରୁ ଚାଷ ପର୍ଯ୍ୟନ୍ତ ଚାଷୀ କ'ଣ, ମୁଁ ଦେଖ ବିଲରେ କେତେ ମାସ ହେଲା ଦେଖିଲି, 4 ମାସ ହେଲା ବିଲକୁ ଦିନେ ବି ଆସିନାହିଁ ଚାଷୀ। ଏଇ ଲୋକଟା ଆସି ଉଲ୍ଦେଇକି ଯାଉଛି, ନହେଲେ କେହି ଭିତରେ ଯୋଉ ଜମି ଗୁଡ଼ା କିଏ ଆସୁଛି? କେହି ଦିନ ଆସୁଛି, କ'ଣ କରୁଥିବେ? ଆରାମସେ ବସିଲେ ଯୋଗ୍ୟ କର୍ମ ଲୋକ କରୁଥିଲେ, ଠିକ୍ ସମୟରେ ବର୍ଷା ହଉଥିଲା, ଆମେ ତ ନିଜେ ଦେଖିଛୁ ଏ ବର୍ଷା ଦିନରେ ସବୁ ହେଁସ ବୁଣନ୍ତି, ବରୁଆ ବରୁଆ ନା କ'ଣ କୁହନ୍ତି, ବିରୁଆ ବିରୁଆ ନା କ'ଣ ଗୋଟେ କୁହନ୍ତି, ତାକୁ ଆଣିକି ବସି ଖେଳିବେ, ଏ ତାସ ଖେଳିବେ, ହଁ ମୁଗୁରା ତୁମଡ଼ା ତୁମେ ସେ ମାଛ ଖାଉଥିଲେ ମୁଗୁରା ବୁଣିବେ ନା? ଆଉ ସବୁ ସବୁ କ'ଣ ମୁଗୁରା କ'ଣ ଉଚ୍ଚ ଜାତିର ଲୋକ ବୁଣୁଥିଲେ? ସେଗୁଡ଼ା ସବୁ ବୁଣନ୍ତିନି, ସେଗୁଡ଼ା ସେ ସବୁ ସବୁ ଏଇ ଯେଉଁ ଲୋକ ବସୁଥିଲେ ଆରାମସେ ବସୁଥିଲେ, ଏତେ ପୁଣି ଖଟିବା ଟାଇମ୍ ହେଲା ଧାନ କାଟିବେ ଗୋଦାମ ଆଡ଼େ ଦେଉଥିଲେ, ଯେମିତି ଧାନ ଯେମିତି କାଟିକି ନେଇକି ସଂସା ପାଡ଼ ନଥିଲେ ତ ଗୋଦାମରେ ରଖିଦେବେ, ଅର୍ଣ୍ଣଟା ସେ ଧାନଟା କ'ଣ ହଉଥିଲା ନା ପାକି ଯାଉଥିଲା, ପୁଣି ସେ ପିଟା ହବ। ତାଙ୍କର କେବଳ ଖଟଣି ହେଉଛି ଧାନ ଅମଳ କରିବା ସମୟରେ, ଚାଷ କରିବା ସମୟରେ, ଏ ଧାନ ମୋର ମନରେ ଅଛି, ସବୁ ଆମର ତ ବାଟି ଜମି ଥିଲା, ସେ ମୋର ସବୁ ମନରେ ଅଛି, ଏଇ ଧାନ ଭିତରେ ଏ ଧାନ ପାଚିଲା ଏଇ ଅବସ୍ଥାରେ ଯାଇକି ବିରି ପକେଇ ଦିଆହବ, ପାଣି କାଟିଦେଇ ବିରି ପକାଯାଏ, ଧାନ କାଟିଲା ବେଳକୁ ଧାନ କଟା ବେଳକୁ ବିରି ହେଇଯାଇଥିବ, ଉଗ୍ରକର୍ମ କିଛି ନଥିଲା ନା? କମସେ କମ ଭାଇ ସେ ସାଙ୍ଗେ ସର୍ବଚେତନା ରହିଲେ ଏତେ ମୁଣ୍ଡ ଖରାପ ହଉନଥିଲା, ତାଙ୍କର ମୁଣ୍ଡ ପାଗଳା ନଥିଲା, ବର୍ତ୍ତମାନ ସବୁ ମୁଣ୍ଡ ବାୟା ବାୟା ମୁଣ୍ଡ,
କଣ କରିବେ ସିଏ? ଏତେ ଉଗ୍ର କର୍ମ ହେଇଯାଇଛି ବଞ୍ଚିବା ଧନ ରୋଜଗାର କରିବାଟା କର୍ମଟା ଉଗ୍ର କର୍ମ ନା, ସହର ଗୁଡାକ ରହିଲେ ଏଟା ଗାଡି ଘୋଡ଼ା ସବୁ ଚାଲିଲା, ସବୁବେଳେ ଅମ୍ଳଜାନ ବି ନାହିଁ, ଆଉ ବଜାର ରହିଲେ କିଛି ରୋଜଗାର କରି ଖାଇଲି କଣ, ଚାଷ ଧରଣି ମାତ୍ର କିଛି ଖାଇଲି, ଏସବୁ ବିଷ ଗୁଡ଼ା ଖାଉଛନ୍ତି ନା, ସବୁ କୁଆଡ଼େ କୌଣସି କେମିକାଲ ପକେଇକି ତାକୁ ସବୁ ଆଣୁଛନ୍ତି, ତାକୁ ଦେଇଦେଉଛନ୍ତି ଖାଇଲି, ସବୁଥିରେ ଲେଖା ହେଇଥିବ ଫ୍ରେଶ କିନ୍ତୁ ସବୁ ପଚା, ସବୁ ଲେଖନ୍ତୁ ରିଲାଏନ୍ସ ଫ୍ରେଶ କିନ୍ତୁ ସବୁ ପଚା, ଫ୍ରେଶ କଣ ଗୋଟେ ଫ୍ରେଶ ବାଡ଼ିରୁ ତୋଳିଲେ ତୁମେ ଯେଉଁଟା ଖାଇଲେ ଏଟା ଫ୍ରେଶ, ଆଉ ତୁମେ ତ ପ୍ୟାକିଂ କରି ରଖିଥାଉ ଫ୍ରେଶ ବୋଲି କହିବ, ଆମେ ମାନିବୁ ସେଠୁ ଏଟା କେମିକାଲ ଗୁଡ଼ା ପୁରେଇକି ରଖିଥାଉ ଫ୍ରେଶ କଣ, କୋଳି ଯୁଗରେ ସବୁ ବଡ ଭୟଙ୍କର ଯୁଗ, କଣ କୁହାଯିବ କର୍ମଟାକୁ ଶୁଦ୍ଧି କରିବା ପାଇଁ? କେବଳ ପ୍ରଭୁବାଦ ସେ ଜଣେ ଆଚାର୍ଯ୍ୟ ଆସିକି ଗୋଟେ ଦିଗଟା ଦେଖେଇଦେଲେ, ଲୋକଟା ପ୍ରଥମ ପ୍ରଶ୍ନ କୁଆଡ଼େ ପଳେଇଥାନ୍ତେ, ଅବସ୍ଥା ବି ନଥାନ୍ତା, ଜୀବନ ଲକ୍ଷ୍ୟଟା ସେଇଟା ହିଁ ଭାବିଥାନ୍ତେ, କେତେ କଷ୍ଟ ପାଉଛନ୍ତି, କିନ୍ତୁ କର୍ମାସକ୍ତି ଛାଡ଼ିପାରିବେନି, କର୍ମ ଜାଗ୍ୟ ରହିବ, ଭଗବାନ ଏଠି ଦେଖାଉଛନ୍ତି, କାରଣ ଅଶୁଦ୍ଧ ଚିତ୍ତ ନା, ସେ ଜ୍ଞାନାଧିକାର ସ୍ତରକୁ ଜାଣିପାରୁନାହାନ୍ତି, କରିବେ କ'ଣ, ସ୍ତ୍ରୀ ପୁତ୍ର କନ୍ୟା ସଂସାର ଭାଇ ସେମାନଙ୍କର କ'ଣ ନଥିଲା, ପାଞ୍ଚଟା ଛଅଟା ଝିଅ ଥିଲା, ସେମାନଙ୍କର ସବୁ ଗରିବ ଲୋକ ସବୁ ଥିଲେ, ସେ ପରଘରେ ମୂଲ ଲାଗି ତାଙ୍କ ଝିଅ ପୁଅ ବ୍ୟବହାର କରୁଥିଲେ, କିନ୍ତୁ ସେମାନେ କେତେ ସ୍ଥିର ଚିତ୍ତ, କେତେ ଧୀର ଥିଲେ, କ'ଣ ବି ଖାଇଦେଉଥିଲେ, କେମିତି ବସିଯାଉଥିଲେ ଆରାମସେ ହସି, ସବୁବେଳେ ଦେଖ ଗାଁରେ ହସ ଖୁସି ଚାଲିଥିଲା, ତାସ ତାସ ସବୁ ଖେଳିବେ କ'ଣ, ଲୁଡ଼ୁ ଲୁଡ଼ୁ ରଜ ବେଳେ ଲୁଡ଼ୁ ଲୁଡ଼ୁ ଖେଳନ୍ତି, ତାସ ଖେଳନ୍ତି, ଲୁଡ଼ୁ କୁହନ୍ତି ନା ଏଟାକୁ, ହଁ ଲୁଡ଼ୁ ଖେଳନ୍ତି, ଆଉ ବାଗୁଡ଼ି ଖେଳନ୍ତି, ଗାଁରେ ସବୁବେଳେ ହସ ଖୁସି ଚାଲିଥିଲା, ଇଏ ତା କଥା କହି ହସୁଥିଲା, ବର୍ତ୍ତମାନ ହସ କାହାକୁ ଦେଖିବ ତୁମେ କେଉଁଠି କିଛି ନାହିଁ, କିରେ କ'ଣ କରୁଛୁ କିରେ, ଇଏ ତାକୁ ଦେଖିଛ କ'ଣ କରୁଛୁ କିରେ, ଗୋଟେ ଗୁଣ୍ଡା ଭଳିଆ ସମୁଦ୍ର କଥା ଅଛି, ଇଏ ତାକୁ ଅନେଇବ ସିଏ ତାକୁ ଅନେଇବ କିଛି ନାହିଁ, ଆଗରୁ ଧର ଭାଇ ତାଙ୍କ ଘର ପିଠା, ମୋର ଛୋଟ ପିଲାବେଳେ ଭଲ ଅଛି, ଏ ରଜ ଆସିଲେ ଆମ ଭାରି ବିରକ୍ତି ଲାଗେ, ମାଆକୁ ଭାରି ବିରକ୍ତି ଲାଗେ, ଆମେ ସାଙ୍ଗ ପିଲା ସାଙ୍ଗେ ଖେଳିବା, ଆମେ ତ ହଷ୍ଟେଲ ରହୁ ନା, ସାଙ୍ଗ ଫାଙ୍ଗ କିଛି ନାହିଁ, ଏଠି ଆସିଲେ ଏଠି ଗାଁରେ ଖେଳିବ କୁଆଡ଼େ କ'ଣ, ତୋତେ ଦୌଡ଼େ ଦୌଡ଼େ ତୁମ ମା ଆଣ୍ଠୁଗଣ୍ଠି ବଥା କରିଦେବ, ୟା ଘରକୁ ପିଠା ନେଇକି ଯା, ତା ଘରକୁ ପିଠା ନେଇକି ଯା, ତାଙ୍କ ଘର ପିଠା ନେଇକି ଦେବୁ, ସିଏ ସେଠୁ ତୋତେ ତାଙ୍କ ଘର ପିଲା ତୁମ ଘରକୁ ଆସିବ, ଆମର ଇଚ୍ଛା କ'ଣ, କିନ୍ତୁ ଶୀଘ୍ର ସାରିଦେଲେ ବୁଲିବୁ, ତୁମର ଯେତେ କନେକ୍ସନ୍ ସବୁ ଅଛି ସେ ଗାଁ ଭିତରେ ସମସ୍ତଙ୍କୁ ଦେବାକୁ ପଡ଼ିବ, ଏମିତି ନାହିଁ, ଯେଉଁମାନେ ଲୁଗାପଡ଼ା ସଫା କରନ୍ତି ବାରିକ ଏମାନେ ଏମାନଙ୍କୁ ବି ଦିଆଯାଏ, ଆରେ କର୍ମୀ ଥିଲେ ଫାଦର ମଦର, କିନ୍ତୁ ସେମାନେ ଆମେ ସବୁ ଦେଖିଛୁ, ତାଙ୍କୁ ଡକା ସେ ଆସିନି, ତାଙ୍କ ଡାକ ଡାକ ତାଙ୍କୁ ଡାକ, ତା ଘର ପିଠା ତାଙ୍କୁ ନେଇ ଦିଆ ଆସୁ, ସେ ଆସିବୁ ସିଲଭର ଟିଫିନ୍ ଧରିକି ଆସନ୍ତି ରଖିବେ, ତାଙ୍କୁ ନେଇକି ଉଜାଡ଼ି ଦିଆ ହେବ, ଆଗେ ତାଙ୍କୁ ଦିଆ ହେବ, ଗୋଟେ ଲୋକର ଏତିକି ତ ମୁଁ ଏଇଟା ଚିନ୍ତା ବସିକି ଚିନ୍ତା କରୁ, ଲୋକର ଏତିକି ଗୋଟେ ଥିଲା କର୍ମୀ, ସେମାନେ ଭକ୍ତ ନୁହନ୍ତି, ଆଟ୍ଲିଷ୍ଟ ତାଙ୍କ ଗୋଟେ ବିବେକ ଥିଲା, ଇଏ ଗୋଟେ ମୁଁ ଖାଇବି ନା, ତ ମୋର ସେ ଘରେ ଲୁଗା ସଫା କରି ସେଠି ଖାଇବା ଦରକାର, ବୃଦ୍ଧ ଖେଇବି କାହିଁ ନାହିଁ, ସେଠି ବସିଲେ ସେ କଲୋନୀ ସେ ମଲା କେତେ ଗଲା ଭଲ ଅଛ, ସେ କୁଆଡ଼େ ଖୋଲିଦେବ ବସିଯିବ ୟା ଭିତରେ କେଜ ଭିତରେ, ଏଇଟା କ'ଣ ଏ ଯୋଉ ଜନତା ଭିତରେ ବସୁଛନ୍ତି ନା, ଏ ଟାୱାର କହିବେ ଘର କହିବେ ମୁଁ ମାନିବି, ଏଟାକୁ ତୋର ତ ସ୍ନେହ ସମ୍ପର୍କ ଗୋଟେ ସାମାଜିକ ସ୍ନେହ ସମ୍ପର୍କ ନାହିଁ ଭାଇ, ତୁମେ କ'ଣ ଭକ୍ତି କରିବ, ତୁମ ହୃଦୟଟା ଗୋଟେ ରୁକ୍ଷ, ଭକ୍ତି କୋମଳ ଜିନିଷ, ଉଗ୍ର କର୍ମ ଗୁଡ଼ା କରିକି ସବୁ ନଷ୍ଟ ହେଇଗଲେ, ଧନ ଆଉ ପ୍ରାଧାନ୍ୟ ହେଇଗଲା, ଆସି ତ ଜୀବନର ଗୋଟେ କ'ଣ କହିବା, ସେଥିପାଇଁ ମହାପ୍ରଭୁ ଗୋଟେ ବଡ଼ ଜିନିଷ ଆଣିକି ଦେଲେ, ବହୁତ ବଡ଼ ଜିନିଷକୁ ଆଣିକି ଦେଇଛନ୍ତି, ଆଉ ତା ଭିତରେ ଅତି ଦୟାଳୁ ମହାପ୍ରଭୁଙ୍କୁ ଭକ୍ତ, ମୁଁ ପଢ଼ିଥିଲି ସେଇଟାକୁ, ସେ ଶ୍ଲୋକଟାକୁ ସେତେବେଳେ ତ ସବୁ ଯୁବକ ବୟସ ପଢ଼ି ପକାଉ, ଆଉ ରିଆଲାଇସନ୍ କ'ଣ ଥିଲା, ଏବେ ସବୁ ରିଆଲାଇସନ୍ ଆସୁଛି, କି ମଧୁତ ହର ହରେ ଗୌରସ କି ମଧୁତମ ଗୌର ହରେଶ ଚରିତମ ତତୋଧିକମ ତତ୍ ପ୍ରିୟସି ଏବ କାନମ, ଇଏ ଲେଖୁଛନ୍ତି କିଏ, ପ୍ରଭୁଦାନନ୍ଦ ସରସ୍ୱତୀ, ଆରେ ଗୌର ହରି ହରିଙ୍କର ଚରିତ କେତେ ଅଦ୍ଭୁତ, ତାଙ୍କଠୁ ତାଙ୍କ ପ୍ରିୟ ସେବକମାନଙ୍କର ଚରିତ ଆହୁରି ବଡ଼, ମହାପ୍ରଭୁ ମହାପ୍ରଭୁ ନାମଟା ଆଣିକି ଦେଲେ, କିନ୍ତୁ ସେ ନାମଟା ଗୋଟେ ଜୀବର କେତେ ବଡ଼ ସମସ୍ୟାର ସମାଧାନ କରିପାରିବ, ଯଦି ପ୍ରଭୁବାଦ ନ ଆସିଥାନ୍ତେ କୁଆଡ଼େ ଆଜି ଯେତେ ଜୀବ କ'ଣ ଅବସ୍ଥାରେ ରହିଛନ୍ତି, ଲୋକ କୁଆଡ଼େ କ'ଣ ଲୋକ ଆସିକି ତାଙ୍କ ଦୁଃଖ ସବୁ କହୁଛନ୍ତି, ମୁଁ ଶୁଣିଲା ମୁଁ ଚିନ୍ତା ଲାଗୁଛି, ଦେଖ ଆରେ ପ୍ରଭୁପାଦ ଆଜି ଆମ ଆଇଲେ ବୋଲି ଆମ ଘରୁ ଟାଣିକି ଆଣିଲେ, ଆମେ ଆଜି ଦୀପତା କହୁଛୁ କେଉଁ ଲୋକ ଗୋଟେ ଆସିଛି, ସେ ଆଜି କେତେବେଳେ ରିଲାକ୍ସ ପାଉଛି ଜୀବନରେ, ନାଇଁ ଆଜ୍ଞା ଆମେ ବହି ପଢ଼ୁଛୁ ଗୀତା ପଢ଼ୁଛୁ, ନହେଲେ ତାଙ୍କର ସବୁ ମରଣ ଜନ୍ତାରେ ପଡ଼ିଛନ୍ତି, ମରଣ ଜନ୍ତା ଗୋଟେ କୁହାଯାଏ ନା, ମରଣ ଜନ୍ତା ହେଇଯାଇଛି, ଉଗ୍ର କର୍ମ କରି କରି କେତେ ଦୁଃଖରେ ଅଛନ୍ତି, କିନ୍ତୁ କର୍ମକୁ ଛାଡ଼ି ପାରିବେନି, କ'ଣ କରି ସ୍ୱର ଦରକାର ନା, ସ୍ୱର ପାଇଁ କିଛି ଦରକାର ଅଛି, କିନ୍ତୁ ବାହାରିବେ କେମିତି ସେଥିରୁ, କେମିତି ସେଥିରୁ ବାହାରିବେ, କେବଳ ଭକ୍ତିରୁ, ସେ ଆଉ ସେ କର୍ମଟା କେମିତି କରିବାକୁ ପଡ଼ିବ, ଏଠି କହୁଛନ୍ତି କାରଣ ଅଶୁଦ୍ଧ ଚିତ୍ତ ଥିଲା ତ କର୍ମ ଆସକ୍ତି ରହିବ, ଜ୍ଞାନାଧିକାର ଯାଇପାରିବେନି, ସେଥିପାଇଁ ତାଙ୍କ ପାଇଁ କର୍ମାନୁଷ୍ଠାନ ବିଧେୟ କରାଯାଇଛି, ଏଠି ବଳଦେବୀ ଦେବସ୍ୱାମୀ ଲେଖିଲେ ପୂର୍ବକତମ ବିଷଦ ୟତି, ପୂର୍ବ ଶ୍ଳୋକଟାକୁ ବିଶଦ ଭାବରେ ବ୍ୟାଖ୍ୟା କରୁଛନ୍ତି, କେଉଁଟା କର୍ମ ନେବା ଅଧିକାର ଏସ୍ତୁ ତ୍ୱ ସଙ୍ଗ ଫଲ ଫଲ ବିଳାସମ କୃତ୍ୱ ଅଭିନିବେଶମ ଚ ତ୍ୟକ୍ତା,
तुम्हें संग फलाभिलाषम आसक्तिर फल अभिनिवेश छाड़ मुझे करुच्चे मैं फल मिलवा दरकार यू छाड़ कर्मर दिटा जिनस छाड़ ये जुगजुक्त तुम्हें हम ये जुगजुक्त कौन कर्मटा केमती कर पड़े कारण अर्जुन को रेफर कर अर्जुन जो क्षत्रिय वैश्य वैश्य कर्म कर शूद्र शूद्र कर्म कर जार जो कर्म थी कर्म हिसाब से किम कर्म कर भगवान कौन फल अभिलाषम त्यक्त्वा फल अभिलाष तुम्हें छाड़ कर्तृत्व अभिनिवेशम च त्यक्त्वा कर्तृत्व अभिनिवेश कर्तृत्व अभिनिवेश मान मुझे कर्ता मुझे करुचे फल मु कर्मटा करुचि कर्म दिटा जिस छाड़ा पड़ो मन कर फल अभिनिवेश कर्म कर फल कौन मोर फल दरकार आ द्वित कर्तृत्व अभिनिवेश मुझे ये जगत से कि दिन पूर्व कहते ना ये जगत एमती माया तैयारी कर प्रत्येक जी भाव मो बिना संसार चली पार से कते नीच कर्म करू जी बाथरूम सफा कर जो मैंने सब सुपर सब अच्छा सी कह आम नर में कौन संसार चली पार आम अच्छु बोले चलचे ना भगवान एमती गोटे अभिमान तैयारी कर संसार सब जीव को दी पांच वर्ष समय राजा हो भावी मुँह ना कौन देश में एमती होता प्रत्येक लोक भितर अभिमान रखी प्रत्येक लोक भितर ये अभिमान ही संसार को चल समस्त अभिमान मो बिना संसार चली पारे आम पूर्व चलुला आम पर चलो आम से जाने के मिथ्या अभिमान कर्तृत्व अभिमान को कहुए मु घर चलाऊँ ना मुन चलेले कौन पिला छुआ हरियाणा जी पोषुची कहते मु पोषुची कत दिन तोषि पोषुचु कौन किए पोषि मु सब कल ना कौन भावल मो पा छुआ पोषि मो घर द्वार कर टा सब सब मुझे ना कर्तृत्व अभिमान तुम्हें जोड़ा कर पिला छुआ जार बापा ना छुआ आयुष विषय रही ना खोजिल देखिया बापा कर बचिले कर्तृत्व अभिमान गोटे जीवन रहे से कह कर्म कर पूर्व दिटा जिन छाड़ कौन कौन संगम फलाभिला फलाभिलाषम तुम संगम आसक्ति फलाभिलाषम फल अभिलाष आसक्ति छाड़ और कर्तृत्व अभिनिवेशम चत्यकत्वा कर्तृत्व अभिनिवेश छाड़ ये छाड़ करमती ना जोगस्त सन कर्माणी कुरु जोगस्त है मो सहित युक्त है कर्माणी कुरु कर्माणी युद्धम कुरु युद्ध कर आद्येन माया निमज्जनमेव देख प्रथम जदि तुम्हें न कर मायार पड़जीव बलदेव दास वेदांती ना से प्रति श्लोक धरी भगवान लोक सब निज लोक पूरा गोटे शब्द को धरी अच्छा त्वं संग फलाभिलाषम प्रथम कर्मर फलर आसक्ति को त्याग कर जब कर्मर फल आसक्ति आम त्याग न कर आद्य आदि न त्याग कर माया निमज्जन मेव मायर पड़ज पूरा भितर फल विनिवेश हो मायर पड़ज द्वितीयतु स्वतंत्र लक्षण परेश धर्म चर्ज्यम ये जो द्वितीयटा है कौन कर्तृत्व अभिमान एटा कौन हो परेश धर्म एटा भगवान भगवान हो कर्ता ना तुम्हें कौन गल बर्तन चोर भाया निजे से पोस्ट आने गल मुझ करुच्छी बुद्धि कौटे आसटा कौटे आसार कौशलटा कौटे आसटा किए देखते परेश धर्म एट भगवान धर्म तुम्हें भाव मुझे कर्ता भगवान कहला आम बिना तुमा बिना रक्षा कर्ता आर क्यों ना भक्त ठाकुर गोटे पदरा काटे लगे पदरा सी तुम्हार इच्छा है प्रभु सब काज है जीव बोले आमी करी ताई सत्य नय जीव की करते पारे तुम्हें ना करे जीव मात्र आशा करे तब इच्छा पड़े एक कर्तृत्व अभिमान काटदे ईसु भागवतर से सब रिभिल होता ना सात भगवान लोक रिभिल हुए आम भाई कौन पड़ी कौन ना कौन तक सब भगवान भगवत तत्व गुड परिप्रकाश महाजन्ना सी जीवर कल्याण केमती हम जीव बोले आम करी ताई सत्य नय जीव को जो मुझे सत्य नुह बिलकुल सत्य नुह सत्य कौन ना तुम्हारे इच्छा है प्रभु सब काज आपण इच्छा सब चलती जीव कह ଜୀବ କି କରିଦେଇପାରେ ତୁମେ ନା କରିଲେ, ଆପଣ ନ କଲେ ଜୀବ କଣଟା କରିପାରେ, କିଛି କରିପାରିବେ। ଜୀବ ମାତ୍ର ଆଶା କରେ ତବ ଇଚ୍ଛା ପରେ, ଜୀବ କଲେ ଗୋଟେ ଆଶା କରିବ, ଆପଣଙ୍କ ଇଚ୍ଛା ହିଁ ବଳବାନ, କୃଷ୍ଣ ଇଚ୍ଛା ହିଁ ବଳବାନ। ଭକ୍ତ ଏଇଟାରେ ପୁରା ଏଇଥିରେ ଷ୍ଟେବୁଲ ରହିବା ଦରକାର, ପୁରା ସ୍ଥିର ରହିଯିବା ଦରକାର। କୃଷ୍ଣ ଇଚ୍ଛା ହିଁ ବଳବାନ, ମୋତେ ଯେତେ ବାଟ ନେବେ ସେଇ ନେବେ, ଯେଉଁଠି ଛାଡ଼ିଦେବେ ଛାଡ଼ିଦେବେ, ଆମେ କ'ଣ କରିପାରିବୁ। କାଳି ସେ କଥା ପଡ଼ିଥିଲା ନା, ଗୋଟେ ଛୁଆଟାକୁ ମା ତାର ତାର କୋଳରେ ରଖିପାରେ, ହାତରେ ଚଲେଇ ଚଲେଇକା ନେଇପାରେ, ହାତ ଧରିକି ନେଇପାରେ, ହାତ ଛାଡ଼ି ଦେଇପାରେ, ସେ ଆଉ କିଛି କରିପାରିବେ। ଛୁଆଟା କିଛି କିଛି ଛୋଟ ପିଲାର କିଛି ବି ତାର କ'ଣଟା କରିପାରିବେ ସେ। ଜଣେ ଭକ୍ତ ଯଦି ଏତିକି ବେଳେ ବୁଝିଦେଲା ବି ତା ଜୀବନଟା କୃତାର୍ଥ ହେଇଯିବ, ମୁଁ କ'ଣ କରିପାରିବି, ମୋର ଇଚ୍ଛା ଅଛି ମୁଁ ସାଧୁ ହେଇକି ରହିବି, କୃଷ୍ଣ ମୋତେ ଯାହା କରିବେ, ମୁଁ ଚଗଲା ହେବିନି, ମୁଁ ଚେଷ୍ଟା କରିବି, କିନ୍ତୁ ମୁଁ ମୋର ଭକ୍ତି ଦରକାର, ପ୍ରେମ ଦରକାର, ମୁଁ କ'ଣ କରିପାରିବି। କୃଷ୍ଣ ଆପଣ ଯେତେ ବାଟ ମୋତେ ନେବେ, ଗୋଟେ ଯନ୍ତ୍ରବତ ତାର ଜୀବନଟା ହେଇଯାଏ, ସେ ଗୋଟେ ଯନ୍ତ୍ର ଭଳିଆ ରହିବ, ସବୁବେଳେ ଡିପେଣ୍ଡ କରିବ କୃଷ୍ଣଙ୍କ ଉପରେ। ନିର୍ଭରଶୀଳତା ଭକ୍ତିର ଗୋଟେ ବହୁତ ବଡ଼ ସମ୍ପତ୍ତି, ସବୁ କଥାରେ କୃଷ୍ଣଙ୍କ ଉପରେ ଡିପେଣ୍ଡ କରିବା, ସେଥିରେ କର୍ତ୍ତୃତ୍ୱ ଅଭିଯାନଟା ପଳା। ମୁଁ ଭଜନ କରିକି କେତେ କରିପାରେ, ସେଥିପାଇଁ ଗୁରୁଦେବ କାଟି ଦିଅନ୍ତି, ଆଉ ଷୋଳ ମାଳା କର କି ଚଉଷଠି ମାଳା କର, କ'ଣ ତୁମେ କୃଷ୍ଣ ପାଇଯିବ, କାଇଁ କାଟି ଦିଅନ୍ତି, ତାହେଲେ ଡିପେଣ୍ଡେନ୍ସଟା ରହିଲାନି, ଲୋକ ଭୁଲ ବୁଝିବେ, ଯିଏ ଶୁଣିଦେବ ଭୁଲ କ'ଣ ଗୌରଙ୍ଗ ଗୌରଙ୍ଗ ମାର ମନା କରିଦେଇଛନ୍ତି, ଚଉଷଠି ମାଳା ଜପ ବୋଲି କୃଷ୍ଣ ଗୁରୁଦେବ କହିଲେ ତୁମେ କେତେ ଲକ୍ଷ ଜପ ବୋଲି କୃଷ୍ଣ ପାଇବନି। ତୁମର କର୍ତ୍ତୃତ୍ୱ ଅଭିଯାନ କ'ଣ ରହୁଛି, ମୁଁ ଜପ କରିଲେ ମୋତେ ଭଗବାନ ଦେଖାଦେବେ, ଭଗବାନ ସେମିତି ଭଗବାନ ରିଭିଲ ଜିନିଷ, ସେ ତ ନିଜେ ପ୍ରକାଶିତ ହୁଅନ୍ତି। ତୁ କେତେ ମାଳ ଜପ କରିବି କୃଷ୍ଣଙ୍କ କଥା ନା, ମୁଁ କୃଷ୍ଣ ଉପରେ ନିର୍ଭର କରୁଛି, ନିର୍ଭରତା ଶିଖିବା ଦରକାର। ସରଳତା ଆଉ ନିର୍ଭରତା ଭକ୍ତିର ଏ ଦୁଇଟା ବହୁତ ବଡ଼ ଖମ୍ବ ସ୍ତମ୍ଭ, ତା ଉପରେ ଆମକୁ ସୁଧ ତିଆରି କରିବାକୁ ପଡିବ। ସରଳ ଜୀବନ ଆଉ ନିର୍ଭରତା, ସବୁବେଳେ ମୁଁ କହିପାରିବିନି ମୋର କାଲି କ'ଣ ଯୋଜନା କ'ଣଟା କରିବି, କୃଷ୍ଣ ଉପରେ ମୁଁ ନିର୍ଭର କରିଛି। ତୁମାର କ'ଣ ଲେଖିନି, ତୁମାର ଇଚ୍ଛା ଅଛି ନିର୍ଭର କରିବା, କ'ଣ ତା ପୂର୍ବ ପଦ, ନିଜ ବଳ ଚେଷ୍ଟା ପ୍ରତି ଭରସା ଛାଡ଼ିବା, ତୁମାର ଇଚ୍ଛା ଅଛି ମହାଜନ ସେ ସବୁ ଛାଡ଼ି ଦେଇଛି, ଛାଡ଼ିବା ବା ଲେଖିଲେ ନିଜ ବଳ ଚେଷ୍ଟା, କେବଳ ତୁମର ଇଚ୍ଛା ଉପରେ ନିର୍ଭର କରି ରହିଛି। କ'ଣ ମୁଁ କେତେ ବାଟ ଯିବି, କେବେ କୃଷ୍ଣଙ୍କୁ ପାଇବି, କ'ଣ କରିବି, ମୋର କିଛି ମୁଁ ଜାଣିନି, କିଛି ମୁଁ କେବଳ କରୁଛି, ମୋର ଆଉ ମୋର ଏତେ କଥା କିଛି ଜାଣିନି, ମୋତେ ଗୁରୁ ବୈଷ୍ଣବ ଯାହା କହୁଛନ୍ତି ବା ଯେତିକି ମୋତେ ଆପଣ ବୁଦ୍ଧି ଦେଉଛନ୍ତି। ସରଳତାରେ ଯଦି ଜଣେ ସମର୍ପଣ ହେଇଗଲା, କୃଷ୍ଣ ଜାଣିଦେବେ ଏ ଲୋକଟା ମୋ ଉପରେ ସବୁବେଳେ ନିର୍ଭର କରୁଛି, ତୁ କ'ଣ କରିବ। ଗୋଟେ ଲୋକ ତୁମ ଦ୍ୱାର ମୁହଁରେ ଆସିକି ବସିବ, ଗୋଟେ ଭିକାରୀଟା, ପ୍ରଥମ ଦିନ ତୁମେ ଦେଖିଲେ ତୁମକୁ କ'ଣ ଲାଗିବ, ଏଇଟା କିଛି କାମଦାମ କରୁନି, ଗୋଟେ କ'ଣ ଏଇଟା ବସିକି ରହିଛି, ବିରକ୍ତି ଲାଗିବ, ସେ ବାବୁ ତୁମେ ଯାହା କରିବ ଆଉ ଦେଲେ ଦେବ ନହେଲେ ନାହିଁ। ଆଉ ମୁଁ ଦେଖିଛି ସବୁ ଆମର ଆମ ଘରେ ସବୁ ଥିଲାବେଳେ ମୁଁ ଦେଖିଛୁ, ସେ କାମ ନଥିବ ସେ ଆସି ବସିବ, କାମ ଦିଅ ନ ଟଣକ ଚାଉଳ ଦେ କେଜି, ବର୍ଷା ଦିନ ତାହେଲେ ତାଙ୍କ କାମ ମିଳେନି, ଧାନରୁ ଆସ ଥିବ, ଗରିବ ଲୋକ ସେମାନେ ଖଟି ଖଟି ଖାଆନ୍ତି, ସେତେବେଳେ କ'ଣ ସବୁ ଯାଉଥିଲେ କି ବଜାର ଫଜାର, ସେଗୁଡ଼ା ସବୁ ବଜାର ଫଜାର ବଜାରିଆ କେହି ନଥିଲେ, ସେଇଟା ବଜାରିଆ ମୁଁ କୁହେ, ସେ ବଜାର ଫଜାର ଗୋଟେ ସବୁ କେହି ସେଠି ଯାଆନ୍ତିନି, ଏ ଦ୍ୱିତୀୟ ସ୍ଥାନ ଗୋଟେ ଆଣି କାହିଁକି ଯିବେ, ଘରଦ୍ୱାର ଛାଡ଼ିକି ସ୍ତ୍ରୀ ପୁତ୍ର କନ୍ୟା ତାଙ୍କ କେତେ ଗୋଟେ ପରିବାରର କିଛି ନ ଖାଇଲେ ବି ପଖାଳ ଭାତ ଖାଇଦେଇକି ତାଙ୍କୁ ସୁଖରେ ହସା ହସି ହଉଥିଲେ, ସେ ତ କାମ ନଥିବ ଆଉ ଜବରଦସ୍ତି କହିବ, ଆଉ ସେ କହିବ ଦେ ନହେଲେ ମୁଁ ମୁଁ ଚଳେଇବି କି, ତାପରେ ନିର୍ଭର କରୁଛି ନା, ସେ ମନା କରିଦେବ ନା କିଛି କାମ ନାହିଁ, ତ କାହିଁ ବସିକି ରହୁଛୁ ଦ୍ୱାର ମୁହଁଟାରେ, ସେ ଏମିତି କୁହନ୍ତି ସବୁ, ମୁଁ ଦେଖିଛି ଆମ ଘରେ କହିବି କାହିଁ ଦ୍ୱାର ମୁହଁଟା ବସିକି ରହିଛୁ, ଯାଉନ କିଛି କାମ ଥିଲେ ତ ଦିଆ ହବ ନା, କୁଆଡେ ଯିବି ଆଉ, ଆଉ କିଛି ତ ନାହିଁ ଘରେ ଖାଇବା ନାହିଁ, ଯିବି କୁଆଡେ, ତୁମେ ଯାହା ହେଲେ କାମ ଦେବ ନା, ଆଉ ସେ କହିବ ହେ ବସିକି ରହିଥିବ, ଆଉ ଦେଖ ପଢାବା କ'ଣ କାମ ଥିବ ଦେଖ, ସେ ଏମିତି କହିବ, ହଁ ସେ ବସି ହଁ ଯା 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 ଯା, ସେ ପଛ ଗୋଟେ ଘଟା ଜଙ୍ଗଲ ହେଇଯାଏ, ସେ ଜାଗାଟା ସଫା କରିଦେଉ ଯାଏ, ହଁ ଯା ଗାଈ ଗୋରୁ ଟିକେ ବାନ୍ଧି, ମାନେ ତା ଉଠି ରୁଟି ଚାଉଳ ଦେ, କାମ ନଥିଲା ସେ କାମ ବାହାର କରିଦେଲେ ମାଲିକ, ଯେ ଲୋକଟା ମୋ ଉପରେ ନିର୍ଭର କରୁଛି ନା, ଗୋଟେ ମଣିଷରେ ଏତିକି ଦୟା ଆସୁଛି, କାହାପରେ ଡିପେଣ୍ଡ ହେଲା, ଆଉ ଆମେ ଆମେ ବାହାଦୁରିଆ ଦେଖିବା, ସେ ବାହାଦୁରିଆ କାମ ନା, ନିଜ ଉପରେ ମାମୁଁ ଏଇଟା କରିବି କହିବି ସେଇଟା କରିବି, ତୁ କରୁନ ବାପା ଗୋଡ଼ ହାତ ଛୋଟା ହେଇଯିବ, ତୁ କେତେ କ'ଣ କରିକି ଦେଖାଅ ସେସବୁ, ତୁ ଗୋଡ଼ ଛୋଟା ହେଇଯିବ, କାହିଁକି କୃଷ୍ଣ କହିବି ଇଏ କ'ଣଟା, ଇଏ ନିଜକୁ କ'ଣ ଏତେ ବଡ଼ ଭାବୁଛି, କ'ଣ ମୋ ଉପରେ ନିର୍ଭର କରୁନି। ସରଳତା ଓ ନିର୍ଭରତା ଏ ଦୁଇଟା ବହୁତ ବଡ଼ ଜିନିଷ, ଏଠି କେତେ ତୁମେ କର୍ମବୀର ହବ, କେତେ ଦକ୍ଷତା ହବ ଭକ୍ତି ଜୀବନରେ, ନିର୍ଭରତା ବିନା କୃଷ୍ଣ କେବେ ମିଳନ୍ତିନି। ଗୋଟେ ମୁଁ ଏ ଉଦାହରଣ ଦେଲେ ମଣିଷ ଉପରେ ତୁମେ ନିର୍ଭର କର, ସେ ମଣିଷ ହୃଦୟ ତରଳି ଯିବ, ସେ ଦେଖିବ ସବୁବେଳେ ମୋ ଉପରେ ନିର୍ଭର କରୁଛି। ଆଉ ଯେତେ ଜଣ ଜଣ ବଡ଼ ବଡ଼ ଲୋକ ଆଜି ଧନୀ ହେଇଛନ୍ତି, ଗରିବ ଲୋକ ଧନୀ ହେଇଛନ୍ତି, ସେ ନିର୍ଭରତାରେ ଧନୀ ହେଇଛନ୍ତି, ସେ ବଡ଼ ବଡ଼ ଧନୀ ଲୋକ ପାଖରେ ଥିବେ ସବୁବେଳେ ସେଇ କଥା କହିବେ, ଆଜ୍ଞା ଆପଣ ତ ମୋର ସବୁ ମାଲିକ, ଆଉ ମୁଁ କୁଆଡ଼େ ଯିବି, ଖାଲି ଏ କଥା କହୁଥିବେ, ରେ ତୋ ଝିଅ ବାହାର ହେଲାଣି, ତାକୁ ପଚାର ମାଲିକ ପଚାରୁ ତୋ ଝିଅ ବାହାର ହେଲାଣି, ଆଜ୍ଞା କ'ଣ ବାହାର, ଆପଣ ବୁଝିବେ, ଆଉ ସେ ତାର ଗୋଟେ ସରଳ ସୂତ୍ର ଜାଣିଛି,
ଆଉ ପୁଅଟା ମଣିଷ ହେଲା, ଆଜ୍ଞା କ'ଣ ମଣିଷ ହେଲା, ବୁଲୁଛି ଆପଣ ଯାହା କରିବେ ଆଉ, ହେଲେ ତାକୁ ଆଣ ଆଣ ତ ଲଗେଇଦେବା କ୍ୟାମେରା ଆଣ। ଗାଁ ଲୋକ ତୁମେ ଭକ୍ତି ଶିଖିବ ଆଉ ଭାବିଲେ ବୁଝୁଛ ନା ନାହିଁ, ଆଉ ଚାଲାକି ବୁଦ୍ଧି କ'ଣ ରଖୁଛ, ଚାଲାକିଆ ହେଇକି ତୁମେ ଭକ୍ତି ପାଇଯିବ ନା କ'ଣ, ଗାଁ ରହିକି ତୁମର ବୁଦ୍ଧି ନାହିଁ। ଆଉ ସିଆଣିଆ ବୁଦ୍ଧିରେ ତୁମେ କୃଷ୍ଣକୁ ପାଇବ, କୃଷ୍ଣ ବଡ଼ ସିଆଣିଆ ବଇଁଶୀ ଧରିଛନ୍ତି ବାପା, ତାଙ୍କ କଥାରେ କ'ଣ ବୁଦ୍ଧି କହୁଛ। ଯେତିକି ଗରିବ ଲୋକ ଆଜି ଜମି ବାଡ଼ି ସବୁ ଆଗରୁ ଯୋଉ ରାଜାଙ୍କ ପାଖରୁ ଦେଖୁନାହାନ୍ତି, ସବୁ ପାଆନ୍ତି ମହାଜନ ମାନେ ସବୁ ଦେଇଦିଅନ୍ତି, ତାଙ୍କୁ ଦେଇଦିଅନ୍ତି ଟଙ୍କା ପଇସା ଭଲ ମନ୍ଦ। ଆସି ଝିଅବାର କିରେ ତୋ ଝିଅବାର ଠିକ ହେଲା କି, ସେ ସବୁ ମହାଜନିଆ ଷ୍ଟାଇଲ ତ ସେ ବସ୍ତି, କିରେ ତୋ ଝିଅବାର ଠିକ ହେଲା, ହଁ ଆଜ୍ଞା ଠିକ ହେଲା, କଣ କେମିତି କଣ କରିବୁ, କଣ କରିବୁ, ଆପଣ ଅଛନ୍ତି ମୁଁ ଆଉ କଣ ଚିନ୍ତା କରିବି, ମୁଁ ଆଉ କଣ କରିବି, ଆପଣ ତ ଅଛନ୍ତି ଆଉ ଯାହା କରିବେ କରିବେ ଆପଣ କରିବେ ଆଉ, ସେମିତି ଭାବରେ କହିବ ଇଏ ପଡ଼ିଲା ଘଣାରେ। ଆଖିରେ ତୁ ବାହାଘରଟା ଝିଅ ବାହାର କରିବୁ, ତୋର କିଛି ପଇସା କଣ କରିବୁ, ଆପଣ ତ ଅଛନ୍ତି ମୁଁ ଆପଣ ଭରସାରେ କରିଛି ନା, ଆଉ ସିଏ ତାର ସିଏ ତାର କରିଦେଇଥିବ, କିନ୍ତୁ ଆପଣଙ୍କ ଭରସାରେ ମୁଁ କରିଛି ନା, ଆପଣ ଦେଖିବେ ନା ମୁଁ ଆଉ କଣ କରିବି, ନହେଲେ ନା ନହବ ଆପଣ ଯାହା କରିବେ, ଇଏ ପଡ଼ିଲା ଘଣାରେ, ହଉ ଯା 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 ଏଟା ଚାଳ ନେଇଯା, ଏଟା ନେଇଯା ପଇସା ନେଇଯା। ଆରେ ବାବା ଯେମିତି ଏଇ ଭୌତିକ ଜୀବନ ଦୁନିଆର ନିୟମଟା ଭଗବାନଙ୍କ ଦୁନିଆର ନିୟମଟା ସେୟା, ସାଧନ ଭଜନ କ'ଣ ସାଧନ ଭଜନର ଇଏ ସବୁ ପ୍ରାଣ, ସାଧନ ଭଜନ ଦେଖିକି ତୁମେ ଏଠି ରହୁଛି ସେଠି ରହୁଛି, ତୁମେ ବୃନ୍ଦାବନ ରୁହ ମଥୁରା ରୁହ ଦ୍ୱାରକା ରୁହ କି ତୁମ ଘରେ ରୁହ, ତମ ତ ଜୀବନ ନାହିଁ, ଆଉ ଭକ୍ତିର କେତେଟା ଜୀବନ ରହିଛି, କି ପଏଣ୍ଟ ରହିଛି, ସେଇଟା ତୁମ ନିର୍ଭରତା ତୁମ ଉପରେ ନାହିଁ, ସାଧୁ ସନ୍ନ୍ୟାସୀ ହୁଅ ଯାହା ହୁଅ କୃଷ୍ଣ ଇଏ ମୋ ଉପରେ ନିର୍ଭର କରୁନି, ତା ଚାଲୁ ଯେତେ ଚାଲୁ ଚାଲୁ, ଡିପେଣ୍ଡେନ୍ସଟା ବଡ଼ ଜିନିଷ ନିର୍ଭରତା, ଆମର ଯେତେ ନିର୍ଭରତା ଆସିବ ସରଳତା ଆମର ଯେତେ ବଢ଼ିବ, ଆଉ ସରଳତା ନିର୍ଭରତାଟା ଗୋଟେ ଦିବାହୀ ଭଳିଆ, ସରଳତା ତୁମର ଯେତେ ସରଳତା ହବ ସେତେ ନିର୍ଭରତାଟା ବଢ଼ିଯିବ, ଡିପେଣ୍ଡେନ୍ସଟା ବଢ଼ିବ, ସରଳ ନହେଲେ ତୁମ ଡିପେଣ୍ଡେନ୍ସଟା ଆସିବନି, ତୁମ ଇଣ୍ଟେଲିଜେଣ୍ଟଟା କାମ କରିବ, ତୁମେ ଭାରି ବୁଦ୍ଧିଆ ହବ, ସେ କଥା ସେ ଏଠି କହୁଛନ୍ତି। ଯୋଗସ୍ତ ଆଦ୍ୟନ ମାୟା ନିମଜ୍ଜନ ହେବ, ଯଦି ତୁମେ ସଙ୍ଗ ଫଳର ଆସକ୍ତି ରଖିଲ ମାୟାରେ ପଡ଼ିଯିବ, ଆଉ ଯଦି ଈଶ୍ୱର ଅଭିନିବେଶ କର୍ତ୍ତୃତ୍ୱ ଅଭିନିବେଶ ରଖିଲ ତୁମର ଈଶ୍ୱର ଅଭିମାନ, ଏଇଟା କ'ଣ କହିଲେ ସ୍ୱତନ୍ତ୍ର ଲକ୍ଷଣ ପରେଶ ଧର୍ମ, ଭଗବାନଙ୍କର ସ୍ୱତନ୍ତ୍ର ଭାବନା ଆସିବ, ତେନ ତନ ମାୟା ମାୟାବ୍ୟା କୋପ ଅତସ୍ତୟୁ ପରିତ୍ୟାଗ ଇତି ଭାବ। ତେଣୁ ଏ ଦୁଇଟାକୁ ତୁମେ ଛାଡ଼, ଫଳ ଅଭିନିବେଶକୁ ଛାଡ଼ ଆଉ କର୍ତ୍ତୃତ୍ୱ ଅଭିନିବେଶକୁ ଛାଡ଼। ଯୋଗସ୍ଥ ପଦମ ବିବୃଣତି, ଏଠି କହିଲେ ନା ଯୋଗସ୍ଥ କୁରୁକର୍ମାଣୀ, ସିଧା ସିଧା ସମଭୂତମ ଯୋଗସ୍ଥ କୁରୁକର୍ମାଣୀ, ସିଧା ସିଧାରେ ବୁଝି ହଉଛି, ଯେଉଁ ଶବ୍ଦରକୁ ସେ ଆଚାର୍ଯ୍ୟମାନେ କଣ କରୁଛନ୍ତି, ଯେଉଁ ଶବ୍ଦର ଯେଉଁ ଶବ୍ଦଟା ଅର୍ଥଟାକୁ ଶ୍ଳୋକର ଅର୍ଥଟାକୁ ଗୁହ୍ୟ କରି ରଖିଛି, ଟିକାଟା କଣ ସେ ଶ୍ଳୋକର ଅର୍ଥଟାକୁ ଭକ୍ତିପରା ଅର୍ଥ ତାର ପ୍ରକୃତ ଅର୍ଥଟାକୁ ସେ ଗୁହ୍ୟ କରି ରଖିଦେଇଛି, ସେ ଶବ୍ଦଟିକୁ ବ୍ୟାଖ୍ୟା ନ କଲେ ଶ୍ଳୋକର ଅର୍ଥଟା ପ୍ରକଟ ହୁଏ, ସେଇଟା ତାଙ୍କ ଦେଇ ସର୍ବଭ୍ରମଣ ପରିପ୍ରକାଶିଆ। ଇ ସର୍ବଧର୍ମାନ ପରିତ୍ୟଜ୍ୟ, ପରିତ୍ୟଜ୍ୟ ବୁଝି ହଉଛି, ସର୍ବଧର୍ମା ଶବ୍ଦଟା ନ କହିଲେ ସେଟାକୁ ସେ ଆଚାର୍ଯ୍ୟମାନେ ପ୍ରକଟ ଶବ୍ଦଭ୍ରମ ଯଦି ପ୍ରକାଶିତ ନ ହେଇପାରିବେ, ସର୍ବଧର୍ମାନ ଅର୍ଥଟା କଣ, କେଉଁ ଧର୍ମଟା ଛାଡ଼ିବାକୁ ପଡିବ, ସେଠି କୃଷ୍ଣ ସର୍ବଧର୍ମାନଙ୍କୁ ହିଁ ଛାଡ଼ି ଦେଇଛନ୍ତି, କିନ୍ତୁ ଆଚାର୍ଯ୍ୟମାନେ ସେଇଟାକୁ ପ୍ରକଟ କରିଛି, ପରିପ୍ରକାଶ ତାଙ୍କ ହେଇଛନ୍ତି, ରିଭିଲ ହେଇଛନ୍ତି ତାଙ୍କ ପାଖରେ। ଏଠି ସେ କଥାକୁ ଧରିଲେ ଯୋଗସ୍ତ ପଦମ ବିବୃଣତି, ଏଠି ଯେଉଁ ଯୋଗସ୍ତମ କହିଲେ ଯୋଗସ୍ତମ ଗୁରୁକର୍ମାଣି ଆରମ୍ଭଟା ନା ଯୋଗସ୍ତମ, ଯୋଗସ୍ତ ଅର୍ଥ କଣ, ଯୋଗସ୍ତମ ବିବୃଣତି ସିଧା ସିଦ୍ଧ ହେଇତି, ଯୋଗସ୍ତ ସିଧା ସିଦ୍ଧ କେତେ ସୁନ୍ଦର ଅର୍ଥ କରୁଛନ୍ତି, ଯୋଗସ୍ତ ମାନେ କଣ, ଯୁଦ୍ଧ ତ କରିବ ଗୋଟେ ଯୋଗଯୁକ୍ତ କଣ ହବ, କାମଟା କରିବ ଗୋଟେ ବିଜନେସ କରିବ କି ଚାଷ କାମ କରିବ, ସେଥିରେ ପୁଣି ଯୋଗ କେମିତି ହବ, ଯୋଗସ୍ତ ମାନେ ଅର୍ଥ କଣ, ଯୋଗସ୍ତ ସିଦ୍ଧ ସିଦ୍ଧ ହେଇତି, ସିଦ୍ଧି ଅସିଦ୍ଧି ଫଳ ମିଳୁଛି କି ନାହିଁ ସେଟା ସ୍ଥିର ରହିବ, ଏଇଟା ଯୋଗ, କର୍ମରେ ବିଚଳିତ ନ ହବା, ମତେ ମିଳିଲାନି ଏଟା ମିଳିବ, ଏଟା ସିଦ୍ଧି ହଉ ଅସିଦ୍ଧି ହଉ ମିଳୁ ବା ନ ମିଳୁ ଏଥିରେ ସ୍ଥିର ରହିବ, ଏଇଟା ଯୋଗସ୍ତ। ତଦନୁସଙ୍ଗ ଫଳାନାମ ଜୟାଦୀନାମ ସିଦ୍ଧ ଅସିଦ୍ଧ ଚ ସମଭୂତ୍ୱା, ତଦ ଅନୁସଙ୍ଗମ ଫଳାନାମ ଜୟାଦୀନାମ, ଯୋଗସ୍ତ କେମିତି ହବ, ଆନୁଷାଙ୍ଗିକ ଫଳ ଜୟ ଜୟ ଆଦି ନାମ ଜୟ ହେଇପାରେ ପରାଜୟ ହେଇପାରେ, ସିଦ୍ଧ ଅସିଦ୍ଧ ଚ ସମଭୂତ୍ୱା, ଏଇଟା ଯୋଗ, ଏ ଯୋଗରେ ଯୋଗସ୍ତ କୁରୁକର୍ମାଣୀ ତାକୁ ବ୍ୟାଖ୍ୟା କଲେ ସିଦ୍ଧ ଅସିଦ୍ଧ, ତୁମର ଯୁଦ୍ଧରେ ବିଜୟ ହୁଅ କି ପରାଜୟ ହୁଅ, ଲାଭ ହଉ କି କ୍ଷତି ହଉ, ଏଥିରେ ସମାନ ଅବସ୍ଥା ରହିବ। ଯୋଗ ଶବ୍ଦ ହେନ ଉକ୍ତମ ଚିତ୍ତ ସମାଧାୟ ସ୍ୱରୂପତ୍ଵ, ଯୋଗସ୍ଥ କହିଲେ ଯୋଗ ଶବ୍ଦରେ ଚିତ୍ତ ସମାଧାୟ ଚିତ୍ତର ସ୍ଥିରତା କହିଲେ, ଯୋଗ ଶବ୍ଦର ଏଇ ଅର୍ଥ କଲେ ଚିତ୍ତ ସ୍ଥିର ରହିବା ଦରକାର। କର୍ତ୍ତବ୍ୟ ମୁଁ କରୁଛି, ମୁଁ ଆଉ କ'ଣ ଏଥିରେ ସୁଖ ଦୁଃଖ କାହିଁ ଚିନ୍ତା କରିବା, ସିଦ୍ଧି ଅସିଦ୍ଧି କାହିଁ ଚିନ୍ତା କରିବା, ମୋର କର୍ତ୍ତବ୍ୟ ହିଁ କରୁଛି। ଜପ୍ରପାତ ତାପରେ ଯୋଗୁଁ କୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି ଯେ ଯୋଗସ୍ଥ ହିଁ କର୍ମ କରିବା ଉଚିତ। ସେ ଯୋଗ କ'ଣ, ଯୋଗର ଅର୍ଥ ହେଲା ଦୁର୍ଦ୍ଦାନ୍ତ ଇନ୍ଦ୍ରିୟ ମାନଙ୍କୁ ଦମନ କରି ଭଗବାନଙ୍କ ଠାରେ ମନକୁ ସ୍ଥିର କରିବା। ସେ ଭଗବାନ ବା ପରମେଶ୍ୱର କିଏ, ପରମେଶ୍ୱର ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତେଣୁ ଯେଣୁ ସେ ସ୍ୱୟଂ ଅର୍ଜୁନଙ୍କୁ ଯୁଦ୍ଧ କରିବାକୁ କହୁଛନ୍ତି, ତେଣୁ ଯୁଦ୍ଧର ଫଳାଫଳ ସମ୍ବନ୍ଧରେ ଅର୍ଜୁନଙ୍କୁ ଆଉ ଭାବିବାର କିଛି ନାହିଁ। ଏ ଯୋଉ ଯୋଗସ୍ଥ ଶବ୍ଦକୁ କେତେ ଇନ୍ଦ୍ରିୟକୁ ସଂଯମ କରିକି କୃଷ୍ଣ ପାଖରେ ମନ ରଖେଇବା, ଏବଂ ଦ୍ୱିତୀୟ ପଦରେ ତାକୁ ବ୍ୟାଖ୍ୟା କଲେ ଅର୍ଜୁନ କୃଷ୍ଣ କହୁଛନ୍ତି ଅର୍ଜୁନଙ୍କୁ ତୁମେ ଯୁଦ୍ଧ କର, ତେଣୁ ଅର୍ଜୁନଙ୍କ ଭାବିବା ଉଚିତ କିଛି ନାହିଁ, ସିଦ୍ଧି ଅସିଦ୍ଧ କିଛି ଭାବିବା ଉଚିତ ନାହିଁ, ଫଳାଫଳ ସମ୍ବନ୍ଧରେ ଆଉ କିଛି ଭାବିବାର କିଛି ନାହିଁ। ଲାଭ ବା ବିଜୟ କଥା କୃଷ୍ଣ ବୁଝିବେ, ଏଠାରେ ଅର୍ଜୁନଙ୍କୁ କୁହାଯାଉଛି ଯେ କେବଳ କୃଷ୍ଣଙ୍କ ନିର୍ଦ୍ଦେଶ ଅନୁସାରେ କର୍ମ କରିବା ଉଚିତ, କୃଷ୍ଣଙ୍କ ନିର୍ଦ୍ଦେଶକୁ ମାନିବା ହିଁ ପ୍ରକୃତ ଯୋଗ, ଏବଂ ଏହା କୃଷ୍ଣ ଚେତନା ବିଧିରେ ଅଭ୍ୟାସ କରାଯାଏ। ବ୍ୟକ୍ତିକୁ କୃଷ୍ଣ ଚେତନା ବିଧିରେ ହିଁ ବ୍ୟକ୍ତି ତାର ଅଧିକାରିତ୍ୱ ତ୍ୟାଗ କରିପାରେ। ଏ ଯୋଉ ଅଧିକାରିତ୍ୱ, ଏଇଟା ଆମେ କ'ଣ କହୁଛେ କର୍ତ୍ତୃତ୍ୱ ଅଭିମାନ, ଏଇଟାକୁ ଅଧିକାରିତ୍ୱ ହେଠୁ ତ୍ୟାଗ, କୃଷ୍ଣ ଚେତନା ବିଧିରେ କୃଷ୍ଣ ସବୁ କରୁଛନ୍ତି ମୁଁ କ'ଣ କରିବି। ବ୍ୟକ୍ତିକୁ କୃଷ୍ଣଙ୍କର ଦାସ ବା ସେବକ ହେବାକୁ ପଡିବ, ଏଇ ଅଧିକାରିତ୍ୱ ଯୋଉଟା କହିଲେ କର୍ତ୍ତୃତ୍ୱ ଅଭିମାନ, ସେଥିପାଇଁ କହୁଛନ୍ତି। ସେଥିପାଇଁ ଆମର ଏଇଟା ପ୍ରଥମେ ଦାସ ନା, ଆଉ ପ୍ରଭୁପାଦ କାହାକୁ କହୁଥିଲେ, ପ୍ରଭୁପାଦ କହୁଥିଲେ ଦେଖ ଆମର ବୈଷ୍ଣବଜୀଟା କେମିତି ଦେଖା, ସେ ଏତେ ମଝିରେ ବହୁତ ହସୁଛନ୍ତି, ଏତେ ମଜା ମଜା କଥା କହୁଛନ୍ତି, ସବୁ ଶିଷ୍ୟମାନେ ହସୁଛନ୍ତି, ଆଉ ଏତେ ଯୁକ୍ତି ବି କରିଦେଉଛନ୍ତି, ଏମିତି ଯୁକ୍ତି କରି ତାଙ୍କୁ ବୋକା ବି ବନେଇ ଦେଉଛନ୍ତି, ବହୁତ ଡରୁଛନ୍ତି ସେମାନେ, ହଡ଼ିଜୋର ଓପିନିଅନ ସଂସ୍ଥା ପଚାରୁଛନ୍ତି, ହଡ଼ିଜୋର ଓପିନିଅନ, ସିଏ କ'ଣ ଜାଣିଛନ୍ତି ପ୍ରଭୁପାଦ ପଚାରିବେ ବୋଲି, ସେ ପଡ଼ାକିରି ତ ବୋକା ବନେଇକି ଛାଡ଼ି ଦେଉଛନ୍ତି, ସମସ୍ତେ ସବୁ ବୋକା ବନେଇକି ଚାଲି ଆସିଛନ୍ତି, ବିଶ୍ୱର ପୁରା ବୋକା ବନେଇଦେଲେ ସେ, ଏତେ ଜ୍ଞାନ ଭଗବାନ, ମାନେ ମାନେ ତୁମେ ଶାସ୍ତ୍ର କଲେ କିଏ ଜଣେ ମନା କରିଦବ ନା, ଆମେ ପଣ୍ଡିତ ହେଇଛେ, ଏଇ ଏତେ ପଣ୍ଡିତ ଭାରତରେ ଅଛନ୍ତି, ମୁଁ ବର୍ତ୍ତମାନ ଖାଲି ସେ ଶୁଣିଛେ, ଯେତେ ପଣ୍ଡିତ ଅଛନ୍ତି ସେ ପଦେ କଥା ବି କହିପାରିବେନି ବିଦେଶୀ ମାନଙ୍କ ଆଗରେ, ସାଇଣ୍ଟିଷ୍ଟ ମାନଙ୍କ ଆଗରେ, କାରଣ ସେ ଶାସ୍ତ୍ରଟା କହିବେ ନା, ତୁମେ ଶ୍ଳୋକ ଜାଣିଛ କହିବ କୃଷ୍ଣ ଏହା କରୁଛି, କହୁଛି କୃଷ୍ଣ, ତାପରେ ଉତ୍ତର କ'ଣ ଦେବେ ପଣ୍ଡିତ ମାନେ, ପଣ୍ଡିତ ମାନେ କ'ଣ ଉତ୍ତର ଦେବେ, ମୁଁ ସେ ମୁଁ କେବଳ ସେଇଟା ଶୁଣିକି ଖାଲି ବିଚାର କରୁଛି, ଯେତେ ଜଗତର ପଣ୍ଡିତ ଅଛନ୍ତି ସେ କିଛି ଗୋଟେ ପ୍ରାସଙ୍ଗରେ ପଡ଼ିବନି ପ୍ରଭୁପାଦଙ୍କର, କାହିଁକି ପଣ୍ଡିତ ସିନା ଶ୍ଳୋକଟା କହିବ, ଲୀଳାଟା କହିବ, ଗୀତଟା କହିବ, ଭାଗବତଟା କହିବ, ସେ ତ ମାନିବେନି ସେଟାକୁ, ତାପରେ ତାଙ୍କୁ କ'ଣ ବୁଝେଇବ, ତୁମେ ସେ ଶ୍ଳୋକଟା କହିବ କହିବ ଏଇ ପୁରାଣ ରହିଛି, କହିବ କ'ଣ ପୁରାଣ, ତାପରେ ଉତ୍ତର କ'ଣ ଦେବ, ସେ ଉତ୍ତରଟା ବିଶ୍ୱରେ କିଏ ଜାଣିନ, ସେଟା ପ୍ରଭୁପାଦ ଜାଣିଛନ୍ତି, ସେ ଏମିତି କାଟୁଛନ୍ତି, ଏମିତି କହୁଛନ୍ତି, ଅଦ୍ଭୁତ, ପୁରା ଅଦ୍ଭୁତ ଅଦ୍ଭୁତ ରକମର ଉତ୍ତର ଦଉଛନ୍ତି, କେମିତି କେମିତି କ'ଣ ଭଗବାନଙ୍କର ସେ ଶକ୍ତି ପ୍ରାପ୍ତ ହେଇଥିଲେ, କେମିତି ପ୍ରଶ୍ନ, କେମିତି ଉତ୍ତର, କେମିତି କେହି ବି ବିଷୟରେ ଦେଇପାରିବେନି, କାରଣ ଶାସ୍ତ୍ରରେ ନିର୍ଯାସ ଗୁଡ଼ା ସବୁ ଆଣିକି ଏମିତି ବାଡ଼େଇ ଦେଉଛନ୍ତି। ଏଇ କଥାରେ ଏଇ କଥା ଗୋଟେ ମୁଣ୍ଡକୁ ଆସିଥିଲା, ପଢ଼ୁଥିଲେ ଶୁଣିକି ତ ମନ ଆସୁଥିଲା, କେଉଁ କଥା ପଢ଼ୁଥିଲି, ହଁ ପ୍ରଭୁ ଦାସତ୍ଵ, ଗୁରୁଦାସ ପ୍ରଭୁ ଅଛନ୍ତି, ପ୍ରଭୁପାଦ କହୁଛନ୍ତି ଆମର ଆମେ ସମସ୍ତେ ସମସ୍ତଙ୍କୁ ପ୍ରଭୁ ବୋଲି ଡାକୁଛେ, କିନ୍ତୁ ଆମେ ପ୍ରଭୁ ଅର୍ଥ ହଉଛୁ ମାଷ୍ଟର, କିନ୍ତୁ ଆମେ କେମିତିଆ ମାଷ୍ଟର, ପ୍ରଭୁପାଦ ହସୁଛନ୍ତି, ଗୁରୁଦାସ ପ୍ରଭୁ ପ୍ଲିଜ୍ କମ୍ ହିୟର, ମୁଁ ଡାକୁଛି ଗୁରୁଦାସ ପ୍ରଭୁ ଆସନ୍ତୁ, ଏ ପ୍ରଭୁ ବୋଲି ଡାକୁଛି ପୁଣି ଆସନ୍ତୁ, ପ୍ଲିଜ୍ ହେଲ୍ପ ମି, ହ୍ୱାଟ୍ସ ଅପ୍ ପ୍ରଭୁ, ପ୍ରଭୁପାଦ କହୁଛି କି ପ୍ରଭୁ ଦେଖ, ଆମେ ତାକୁ ଆମେ ମାଗୁଛେ ଆସ ମୋ ଲୋକା ସଫା କର, ଆସ ମୋ ଘର କାମ କର, ମାନେ ପ୍ରଭୁପାଦ କହିବା କଥା, ଆମେ ଯୋଉ ପ୍ରଭୁ ଜଗତରେ ସମସ୍ତେ ପ୍ରଭୁ, ତାଙ୍କ ଭାବନା ହେଉଛି ଫଲ୍ସ, କିନ୍ତୁ ଆମେ ପ୍ରକୃତରେ ଆମକୁ ପ୍ରଭୁ ବୋଲି ଡକାଯାଉଛୁ, କିନ୍ତୁ ଆମେ ଦାସ, ପ୍ରଭୁ ସେ ଉଦାହରଣ ଦେଉଛନ୍ତି, ଗୁରୁଦାସ ପ୍ରଭୁ ପ୍ଲିଜ୍ କମ୍ କ୍ଲିନ୍ ମାଇ ସୁଜ, ସେଟା ହସୁଛନ୍ତି, ଦେଖ ପ୍ରଭୁ ଡାକିଲି ଆସ ମୋ ଜୋତା ସଫା କର, ସେ କି ପ୍ରଭୁ, ସିଏ ତା ଅର୍ଥ ଆମର ଆମେ ପ୍ରଭୁ ବୋଲି ଡାକୁଛେ କିନ୍ତୁ ଆମର ପ୍ରଭୁତ୍ୱ ଭାବନା ନାହିଁ, ଆମେ ସବୁ ଦାସ, ବଡ ସାଇଣ୍ଟିଫିକାଲ ସବୁ ଆନ୍ସର ଦେଉଛନ୍ତି, ମାନେ ଅଦ୍ଭୁତ, ମାନେ ଭଗବାନଙ୍କର ସମ୍ପୂର୍ଣ୍ଣ ଗୁରୁଦେବ ଯାହା କୁହନ୍ତି, ଆମେ ସତ ସେତେବେଳେ ଆମେ ତ କଂଗ୍ରେସରେ ମହାପ୍ରଭୁଙ୍କର ସମ୍ପୂର୍ଣ୍ଣ କୃପା, ପରମ୍ପରାର ସମ୍ପୂର୍ଣ୍ଣ କୃପା ପାଇଥିଲେ, କାହିଁକି ଶାସ୍ତ୍ର ଜାଣିବା ଲୋକ ବହୁତ ଅଛନ୍ତି, ଆପଣ ବି ପଢ଼ିଲେ ଜାଣିପାରିବେ, ବିଜୟ ଭାରତବର୍ଷର ବହୁତ ପଣ୍ଡିତ ଅଛନ୍ତି, କିନ୍ତୁ ଗୋଟେ ନାସ୍ତିକ ଆଗରେ ଆସ୍ତିକତା, ସେଇଟା ହେଉଛି ଭକ୍ତର ବଡ଼ ଜିନିଷ। ଜଗତରେ ବହୁତ ଭକ୍ତ ଥିଲେ, କିନ୍ତୁ ପ୍ରହ୍ଲାଦଙ୍କୁ ଶ୍ରେଷ୍ଠ କାହିଁକି କୁହାଯାଏ? ଜଗତର ସବୁଠୁ ଶ୍ରେଷ୍ଠ ନାସ୍ତିକ ଆଗରେ ଭଗବାନଙ୍କୁ ପ୍ରତିପାଦନ କରିଦେଲେ। ସେମାନେ ସବୁ ନାସ୍ତିକ, ତାଙ୍କର ଯେଉଁ କ୍ୱେଶ୍ଚିନ୍ ସବୁ ଆଣୁଛନ୍ତି, ଏମିତି ପ୍ରଭୁପାଦଙ୍କୁ ସେମାନେ ସବୁ ପଚାରୁଛନ୍ତି, ଏଇ ବୈଜ୍ଞାନିକ ଏହା କହିଲେ, ଏଠି ଏହା କହିଲେ, ସେଠି ରାଜନୀତି ବିଷୟରେ ପଚାରୁଛନ୍ତି, ଯାହା କହୁଛନ୍ତି ପ୍ରଭୁପାଦ ଏମିତି, ସେ ଶାସ୍ତ୍ର ସବୁ ଶାସ୍ତ୍ର, କିନ୍ତୁ ଏମିତି ଡିଫିଟ୍ ମାରୁଛନ୍ତି, ପୁରା ଉଡ଼େଇ ଦେଉଛନ୍ତି ତାଙ୍କୁ। ମୁଁ ଦେଖୁଛି ଆରେ କେମିତି ଏଇଟା ଲଗାଉଛନ୍ତି, ଆଉ ଅଦ୍ଭୁତ ରକମର ପୁରା ଭଗବାନଙ୍କ ଶକ୍ତି ସବୁ, ପ୍ରଭୁଙ୍କ ଶକ୍ତି ସବୁ ସେ ପ୍ରାପ୍ତ ହେଇଥିଲେ, ପୁରା ମହାପ୍ରଭୁଙ୍କର କୃପା ଶକ୍ତି। କେବଳ ଏତିକି ଜଣ ଯଦି ବୁଝିଦେବା ନା, ସେ କୃପା ପାଇଯିବ, ପ୍ରଭୁପାଦଙ୍କର ପୂର୍ଣ୍ଣ କୃପା ଶକ୍ତି ପ୍ରାପ୍ତ। କେମିତି ଡିଫିଟ୍ କରୁଛନ୍ତି, କେମିତି ସବୁ ମାନେ ପରାସ୍ତ କରି, ତାଙ୍କର ଲକ୍ଷ୍ୟ ନଥିଲା କୃଷ୍ଣ କିଭଳି ସ୍ଥାପନ କରିବା, ଭଗବାନ ଶ୍ରୀକୃଷ୍ଣ କିଭଳି ସ୍ଥାପନ କରିବା। ଏସବୁ ସବୁ ଏ ଯେଉଁ ଖ୍ରୀଷ୍ଟିଆନ ବିଷୟରେ, ହିନ୍ଦୁ ବିଷୟରେ, ମୁସଲମାନ ଏତେ କ୍ଲିୟର ଆଇଡିଆ ସବୁ ଦେଉଛନ୍ତି, ଯେଉଁଟା ମାନେ ମୁଣ୍ଡ ବି କାମ କରୁନି ମୋର, ଶୁଣିଲା କେମିତି 70 ବର୍ଷ ବୟସରେ ସବୁ ଭଗବାନ କହୁଛନ୍ତି ତାଙ୍କ ମୁହଁରେ, ମାନେ କହିହବନି। କିନ୍ତୁ ତୁମେ ଯେଉଁ ରିଲିଜନ ଫଲୋ କରୁଛ, ତାଙ୍କୁ ସେ କହୁଛନ୍ତି ଏଇଟା ଖ୍ରୀଷ୍ଟିଆନିଟିରେ ଅଛି, ସେମାନେ କେମିତି ପୂର୍ବ କେମିତି କାଟୁଛନ୍ତି ସେଟାକୁ। ତୁମେ ଚର୍ଚ୍ଚକୁ ଯାଉ ନା, ଆଜି ଆଜି କହୁଥିଲେ ମୋତେ ଏତେ ସୁନ୍ଦର ଲାଗୁଥିଲା, ଆରେ କେମିତି ସତରେ ଆମକୁ ପଚାରିଲେ ଆମେ ଏଇଟା ଡିଫିଟ୍ କରିପାରିବୁନୁ। ତୁମେ କହୁଛ ଖ୍ରୀଷ୍ଟିଆନ, ହ୍ୱାଟ୍ସଆପ୍ ଖ୍ରୀଷ୍ଟିଆନ ୟୁ ଆର୍, ୟୁ ଆର୍ ନଟ୍ ଗୋଇଂ ଟୁ ଚର୍ଚ୍ଚ, ତୁମେ କି ଚର୍ଚ୍ଚକୁ ଯାଉନ, ଚର୍ଚ୍ଚଗୁଡ଼ା ପ୍ରାକ୍ଟିକାଲ ସବୁ କ୍ଲୋଜ୍ ହେଇଗଲାଣି, କିନ୍ତୁ ତୁମେ ଗୋଟେ ସେଣ୍ଟିମେଣ୍ଟାଲ ରିଲିଜିଅନ୍ ରଖିକି ଆମ ସାଙ୍ଗେ ଯୁକ୍ତି କରୁଛ, କାଟିଲେ ସାଙ୍ଗେ ସାଙ୍ଗେ। ତୁମେ ଯଦି ପ୍ରକୃତରେ ତୁମେ ଖ୍ରୀଷ୍ଟିଆନ ବୋଲି କହୁଛ, ତୁମେ ଚର୍ଚ୍ଚକୁ ଯାଅ, ଯୀଶୁଙ୍କୁ ପ୍ରେ କର, ତୁମେ ସେଟା କରୁନ, ତୁମ ଚର୍ଚ୍ଚଗୁଡ଼ା ସବୁ ବନ୍ଦ ହବାକୁ ବସିଲାଣି, କିନ୍ତୁ ଆମେ ତାହେଲେ ପ୍ରଚାର କରୁଛୁ, ତୁ ସେଣ୍ଟିମେଣ୍ଟ ନେଇକି ଇଏ ଗୋଟେ ଧର୍ମ ପ୍ରଚାର କରୁଛନ୍ତି, ଆମକୁ ଖାଲି ଆସି ଅଯଥା ଯୁକ୍ତି କରୁଛ, କିନ୍ତୁ ତୁମର ରିଲିଜିଅନର କିଛି ଆଟାଚମେଣ୍ଟ ନାହିଁ, ପଟରୀ କାଟି ଦେଉଛନ୍ତି, ତୁମେ ଖ୍ରୀଷ୍ଟିଆନ କ'ଣ କହୁଛ, ଚୁପ୍। ସେଇ ସେ ପ୍ରଚାର କରୁଛନ୍ତି, ପାଟି ଆଫା ମାର ନେଉଛି, ଓଡ଼ିଆରେ କହୁଛନ୍ତି ଆଫା ଆଫା ମାର ନେଉଛି, ସେ ପ୍ରଭୁପାଦ କଥା ବି କହିବାକୁ ଦେଉନାହାନ୍ତି, କଥା କହିବାକୁ ଦେଉନାହାନ୍ତି। ମୁଁ ସେ ଦେଖୁଥାଏ, ଆରେ ଶାସ୍ତ୍ର କହୁନାହାନ୍ତି, କିନ୍ତୁ ଶାସ୍ତ୍ରର ସାର କହୁଛନ୍ତି, ଶାସ୍ତ୍ର କହୁନାହାନ୍ତି, ଶାସ୍ତ୍ର ଡାଇରେକ୍ଟ କହିଲେ ଏଇଟା ବୁଝିବେ କ'ଣ, ପଣ୍ଡିତ ଲୋକ ଯେତେ ଜଗତର ଲୋକ ଶାସ୍ତ୍ର କହିଦେବେ, ଇଏ ଅର୍ଥ ଏହା, ଏଇଟା ଏଠି ଗୀତାରେ କୁହାଯାଇଛି, ଏଇଟା ଭାଗବତର, ଦ୍ୟାଟ୍ ଇଜ୍ ନଟ୍ କ୍ରେଡିଟ୍, ଘୋଷା ମିଶ୍ର ଭଳିଆ ତୁମେ ଜାଣିଛ କହିଦେଉଛୁ, ପ୍ରବଚନ ହଜାର ଲୋକ ଦେଇପାରିବେ, ଆସ୍ତିକ ଆଗରେ ଗୋଟେ ନାସ୍ତିକକୁ ଆସ୍ତିକ କର, ଭାରତବର୍ଷ ତୁମେ ହଜାର ପ୍ରବଚନର ମୂଲ୍ୟ କିଛି ନାହିଁ, ଏଠି ସମସ୍ତ ଆସ୍ତିକ, ଏଠି କ'ଣ ଅଛି, ଏଠି ମଣିଷକୁ ପୂଜା କରିଦେଉଛନ୍ତି ଭଗବାନ ବୋଲି କହିକି, ଏଠି ଭାରତ ଭୂମି ଏତେ ଆସ୍ତିକ, ମଣିଷକୁ ଭଗବାନ ବୋଲି ପୂଜା କରିଦେଉଛନ୍ତି, ତାଙ୍କ ମୁଣ୍ଡ କଢା ହେଇପାରୁନି, ନାସ୍ତିକ ଭୂମିକି ଯାଅ ନା, ଏଠି ବିଜୟ ରୋପଣ କରିକି ଆସ, ଦେଖିବା ଯାଅ ନା ସେଠି କିଏ ଅଛି, ସମସ୍ତଙ୍କ ଚେଲା ଆଜି ବିଶ୍ୱକୁ ସେ ଚଳାଉଛନ୍ତି, ତାଙ୍କରି ଫର୍ମୁଲାରେ ବିଶ୍ୱାସ ଚାଲିଛି। ମୁଁ ଦେଖୁଛି ସବୁବେଳେ ବୋଲି ଯେତେ ଧର୍ମ ସଂସ୍ଥା, ଯେତେ ପ୍ରକାର ପ୍ରିଚିଂ ଷ୍ଟାଇଲ, ସବୁ ତାଙ୍କ ଫର୍ମୁଲା, ସେଇଟା ହିଁ କାରଣ ସେ ଯୋଗାଚାର୍ଯ୍ୟ ସେଇଟା ସେଇଟା ରିଭିଲ୍ ହେଉଛି ବର୍ତ୍ତମାନ, ସେମିତି ଷ୍ଟାଇଲରେ କଥା, ସେମିତି ଷ୍ଟାଇଲର ଇନଷ୍ଟିଟ୍ୟୁସନ ପ୍ରିଚିଂ, ଯେଉଁ ବ୍ୟବସ୍ଥା, ଖାଇବା ପିଇବା, ଗେଷ୍ଟ ହାଉସ, ରେଷ୍ଟୁରାଣ୍ଟ ସବୁ ସେ ରିଭିଲ୍ ହେଇଥିଲା ତାଙ୍କ ପାଖକୁ। ସେ କଥା ସିଏ କହୁଛନ୍ତି ଦାସ, ଏ କଥାରେ ମନେ ପଡ଼ିଗଲା, କୃଷ୍ଣ ଚେତନାରେ କର୍ତ୍ତବ୍ୟ ସମ୍ପାଦନ କରିବା ହିଁ ପ୍ରକୃଷ୍ଟ ପନ୍ଥା, ଏହି ପନ୍ଥା ହିଁ ବ୍ୟକ୍ତିକୁ ଯୋଗସ୍ଥ ହୋଇ କର୍ମ କରିବାରେ ସାହାଯ୍ୟ କରିପାରିବ। ସବୁବେଳେ ଦେଖ ପର୍ପଟରେ କୃଷ୍ଣ ଚେତନା, କୃଷ୍ଣ ଚେତନା ପ୍ରଭୁପାଦ ଲଗାଉଛନ୍ତି। ଅର୍ଜୁନ ଜଣେ କ୍ଷତ୍ରିୟ, ତେଣୁ ସେ ବର୍ଣ୍ଣାଶ୍ରମ ଧର୍ମ ଆଚରଣ କରିବେ। ବିଷ୍ଣୁ ପୁରାଣରେ କୁହାଯାଇଛି ଯେ ବର୍ଣ୍ଣାଶ୍ରମ ଧର୍ମର ଏକମାତ୍ର ଲକ୍ଷ୍ୟ ହେଉଛି ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା। ଭୌତିକ ଜଗତରେ ନିୟମ ହେଉଛି ବ୍ୟକ୍ତି ନିଜକୁ ସନ୍ତୁଷ୍ଟ କରିବ, କିନ୍ତୁ ତାହା ଠିକ୍ ନୁହେଁ। ଅର୍ଜୁନକୁ ଯୁଦ୍ଧ କରିବାକୁ ପଡ଼ିବ, ଅର୍ଜୁନକୁ ମୁଁ ଯୁଦ୍ଧ କରିବି, ଯୁଦ୍ଧ କରିବା ଲକ୍ଷ୍ୟ ହେଉଛି କୃଷ୍ଣଙ୍କୁ ଠିକ, ମାନେ ଚାରି ଆମେ କହୁଥିଲୁ ନା ଚାରି ବର୍ଣ୍ଣାଶ୍ରମ ଯଦି କୃଷ୍ଣ ନାହିଁ ବୋଝେ, କ୍ଷେତ୍ରରେ ଯୁଦ୍ଧ କରିବା କଥା ନୁହେଁ, ଯୁଦ୍ଧ କରିକି କୃଷ୍ଣଙ୍କୁ ପ୍ରସନ୍ନ କରିବ, ପ୍ରଜା ପାଳନ କରିବ, ଏଥିରେ କୃଷ୍ଣ ଖୁସି ହେବେ। ସେଥିପାଇଁ ପ୍ରଭୁ ସେ କଥା କହୁଛନ୍ତି, ବର୍ଣ୍ଣାଶ୍ରମ ଧର୍ମର ଏକମାତ୍ର ଲକ୍ଷ୍ୟ ହେଉଛି ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା। ଭୌତିକ ଜଗତରେ ଥିବା ନିୟମ ହେଉଛି ବ୍ୟକ୍ତି ନିଜକୁ ସନ୍ତୁଷ୍ଟ କରିବ, କିନ୍ତୁ ତାହା ଠିକ୍ ନୁହେଁ। ବ୍ୟକ୍ତି ନିଜକୁ ସନ୍ତୁଷ୍ଟ କରିବା ଉଚିତ ନୁହେଁ, ସେ କୃଷ୍ଣଙ୍କୁ ସନ୍ତୁଷ୍ଟ କରିବା ଉଚିତ। ତେଣୁ ବ୍ୟକ୍ତି କୃଷ୍ଣଙ୍କୁ ସନ୍ତୁଷ୍ଟ ନ କଲେ ସେ ଠିକ୍ ଭାବରେ ସେ ବର୍ଣ୍ଣାଶ୍ରମ ଧର୍ମ ଆଚରଣ କରିପାରିବ ନାହିଁ। ଏଠାରେ ପରୋକ୍ଷ ଭାବରେ ଅର୍ଜୁନଙ୍କୁ କୁହାଯାଉଛି ଯେ କୃଷ୍ଣ ଯେପରି କହିଲେ ସେହିପରି ତାଙ୍କୁ ଅର୍ଜୁନଙ୍କୁ କରିବାକୁ ପଡ଼ିବ। କୃଷ୍ଣ ଯାହା କହୁଛନ୍ତି ଅର୍ଜୁନଙ୍କୁ ସେୟା କରିବାକୁ ପଡ଼ିବ। ବର୍ଣ୍ଣାଶ୍ରମ ଧର୍ମ କେବେ କିଏ ପରଫେକ୍ଟଲି କରିପାରିବେ ନାହିଁ, ସେଥିପାଇଁ କର୍ମଟା ଦୋଷଯୁକ୍ତ, କୃଷ୍ଣଙ୍କ ହିସାବରେ କର୍ମ କରିବାକୁ ପଡ଼ିବ। କିଏ କେତେ ପରଫେକ୍ଟଲି କର୍ମ କରୁ କେବେ କରିପାରିବେନି, କର୍ମ ତ ସ୍ୱାଭାବିକ ରହିବ। ଆଉ ବଡ଼ ବଡ଼ ମୁନିଋଷିମାନଙ୍କୁ ତାଙ୍କର ପକ୍ଷପତ୍ତା ଧର ଦିଆଗଲା, ଆଉ ଇଏ କ'ଣ ମଣିଷ ରାଗଦ୍ୱେଷରୁ କେଉଁଠି ଚାଲିଯିବ, କର୍ମ ଅଛି ମାନେ ରାଗଦ୍ୱେଷ ରହିବ। କୃଷ୍ଣ ଯତ୍ନରେ ସେଥିପାଇଁ କର୍ମ କରିବାକୁ ପଡ଼ିବ।
କୃଷ୍ଣ ଯେତେବେଳେ ସାଧୁଗୁରୁଙ୍କ ନିର୍ଦ୍ଦେଶରେ ପରମ୍ପରା ଆଚାର୍ଯ୍ୟଙ୍କ ନିର୍ଦ୍ଦେଶରେ ଆମେ କର୍ମ କଲେ, କର୍ମର ଯୋଉ ଦୁଇଟା ବଡ ବଡ ଜିନିଷ ରହେ, ଯୋଉ କର୍ତ୍ତୃତ୍ୱ ଅଭିମାନ ଆଉ ଫଳ ଅଭିଳାଷ ଆସକ୍ତି, ଏଥିରୁ ମୁକ୍ତ ହବ ଜଣେ। ମୁଁ ତ କରୁଛି, ମୁଁ ଆଉ କଣ କହିବି, ଭଲ ମନ୍ଦ ନାହିଁ ଜାଣି ସେବା ମାତ୍ର କରେ, ମୁଁ ତ କରୁଛି ନା, କାହିଁକି କରୁଛ, ତୁମର ସଂସାର ଆମେ ବିଷୟ ଉପରେ ମୋତେ ଜଗିବାକୁ ପଡିବ, ମୋତେ କରିବାକୁ ପଡିବ, ତା ସହିତ ଶ୍ରବଣ କୀର୍ତ୍ତନ ଚାଲିବ, ତାଦ୍ୱାରା ତାର ସ୍ୱାଭାବିକ ବୈରାଗ୍ୟ ଆସିବ ଆଉ କୃଷ୍ଣ ପ୍ରତି ଆସକ୍ତି ଆସିବ। କର୍ମଟା ଯଦି ନିଷ୍କାମ କର୍ମଟା ଜଣଙ୍କର ହେଇଗଲା, ତାର ଜ୍ଞାନ ବୈରାଗ୍ୟ ଆସିବ, ଚିତ୍ତ ଶୁଦ୍ଧି ହେଇଗଲା ନା, ତାର ବୈରାଗ୍ୟ ଆସିବ। ଆଉ ଏଭଳିଆ ଯେତେ ବୁଝେଇଲେ କାନର ତୁ ପୁରୀ କଥାଟା କହୁ ନା, ଏଇଟା କର୍ଣ୍ଣିରେ କର୍ଣ୍ଣିରେ ସେ କେବେ ତାର ଆସିବ, ତା ନାହିଁ ଭିତରେ ଆଉ ତାର କ'ଣ କରା। ନିଷ୍କାମ କର୍ମଟାକୁ ପ୍ରଥମ ଜୋର ଦେଉଛନ୍ତି, ଯୋଗସ୍ଥ କରୁ କର୍ମ ଆଣି, ସିଦ୍ଧ ଅସିଦ୍ଧ ସବୁ ଅବସ୍ଥାରେ କର୍ମ କରିଚାଲ, ଆମର ସେଟା ଭକ୍ତି କରିଚାଲ, ଯାହା କୃଷ୍ଣଙ୍କ ହାତରେ ସେ ଆମକୁ ଯେତେ ବାଟ ନେବେ ନେବେ, ଯାହା କରିବ କରିବେ, ଗୋଟେ ସବୁଠୁ ବଡ଼ ମଙ୍ଗଳମୟ ପନ୍ଥାଟେ। ହରେ କୃଷ୍ଣ, ଜୟ ଶ୍ରୀମଦ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁପାଦ ଜୀ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରେମାନନ୍ଦେ ଗୋପାଳ।